श्रीमद्भागवतं दशमस्कन्ध तेषष्टि अध्याय श्लोक छ बाणार्थे भगवान् रुद्रः बाणार्थे भगवान् रुद्रः सासूता प्रमथैर्भूतः सासूता प्रमथैर्भूतः आरुह्य नन्दिभृषभम् आरुह्य नन्दिभृषभम् जुजुधे रामकृष्णयोः जुजुधे रामकृष्णयोः बाणार्थे भगवान् रुद्रः ससूतः प्रमथैर्भूतः आरुह्य नन्दिभृषभं जुजुधे रामकृष्णयः बाणार्थे भगवान् रुद्र सुदा प्रमथैर्भूतः आरुह्य नन्दिभृषभं जुजुधे रामकृष्णयः जुजुधे रामकृष्णयोः श्लोकानुवाद श्लोकानुवाद देवादिदेव शिव तांक वृषभ वाहन नन्दीको उपरि आरोहण करि प्रमथगण एवं तांकर पुत्र कार्तिकेयक सह बलराम कृष्णक विरुद्धरे बाणक पक्षरे युद्ध करिबा निमित्त आसिले हरिकृष्ण उपस्थ भक्त सज्जनवृंद मातृवृंद आपण मान आमर भागवत कथा को स्वागत जनाऊँचे आज आम दशम स्कंद 63 अध्याय 6 नंबर श्लोक उपर आलोचना करवा गत काली आम 5 नंबर श्लोक आलोचना करते कि भाव भगवान आसिले द्वारकारु सब आसी पहुँचीगले बीतीगला चारिमास बीतीगला चतुर्मास मार्गशीर मास युद्धटी आरंभ हो मार्गशीर मास आम आलोचना करते कि भाव नारद मुनि आसी वार्ता दे कौन पर ये अनुरोध कुआटे गले गायब हो गले ये सब कथा सब वर्णना कले आम से आलोचना करते गत काली आलोचना करते कि भाव से आसिक भज्यमान पुरोद्यान प्राकाट्य प्राकार अट्टाल गोपुरम प्रक्षमाण ऋषाविष्ट तुल्य सैनी विनिर्जजो बाणासुरंग उपर आक्रमण करते भगवान जो भाव आक्रमण करते नरकासुर सहित दशम स्कंद 59 अध्याय वर्णना कर 58 59 अध्याय से भाव ये सहित आसुच्च गरुड़पृष्ठ यहाँ हरिवंश वर्णना कर गरुड़पृष्ठ भगवान आसुच्च जादव मान सहित 12 अक्षुणी सैन्य गोटे अक्षुणी सैन्य होती 218,700 ଏତିକି ବାହାରରେ ଗୁଣିଲେ ଯେତିକି ହେବ ପାଖାପାଖି 30 ଲକ୍ଷ କି ଆହୁରି ଅଧିକ ହେବ କି କ'ଣ ହେବ ସେ ଏତିକି ସୈନ୍ୟ ଧରିକି ଆସୁଛନ୍ତି ସେମାନେ ସବୁ ଭଜ୍ୟମାନ ସବୁ ଭଙ୍ଗାଭଙ୍ଗି କରିବା ପାଇଁ ଆରମ୍ଭ କରୁଛନ୍ତି ଏଇଟାକୁ ଦେଖିକରି ପ୍ରକ୍ଷମାଣ ରୁଷାବିଷ୍ଟ ବାଣାସୁର ବହୁତ କ୍ରୋଧ ଆସିଲା ତାଙ୍କର ଏବଂ ଆମେ ଗତକାଲି ଆଲୋଚନା କରୁଥିଲେ କିଭଳି ଭାବରେ ସେ ଦେଖି ଭୟ କଲେ ନାହିଁ ତାଙ୍କ କ୍ରୋଧ ଆସିଲା ଯୁଦ୍ଧରେ କ୍ରୋଧଟା ଯଦି ନ ରହିବ ତାହେଲେ ଯୁଦ୍ଧ ହୋଇପାରିବ ନାହିଁ କ୍ରୋଧଟା ହେଉଛି କ'ଣ ରଜଗୁଣର ଜାତ ହେଉଛି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ତେଣୁ କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ଯେଉଁ କ୍ରୋଧ ସେଇଟା ରଜଗୁଣର ନୁହଁ କାରଣ ସେମାନେ ତ୍ରିଗୁଣରୁ ଉର୍ଦ୍ଧରେ ଥାଆନ୍ତି ତେଣୁ ସେ ତାଙ୍କର ଯେଉଁ କ୍ରୋଧ ଆସେ ସେଇଟା ବହୁତ ରଜଗୁଣରୁ ଆସେ ନାହିଁ ତାଙ୍କର କ୍ରୋଧ ସେଇଟା ତାଙ୍କର କ'ଣ ସେମାନେ ତିନି ଗୁଣ ଉର୍ଦ୍ଧରେ ଥାନ୍ତି ନା ତାଙ୍କ କ୍ରୋଧ କେଉଁଠି ଆସିବ ଶୁଦ୍ଧ ସତ୍ତ୍ୱ ସ୍ତରରେ ତାଙ୍କର କ୍ରୋଧ ରହୁଛି କିନ୍ତୁ ଏମାନେ ତ ବାଣାସୁର ଏତେ ସବୁ ରହିଛନ୍ତି, ଗୁଣ ଭିତରେ ରହିଛନ୍ତି, ତ୍ରିଗୁଣ ଭିତରେ ରହିଛନ୍ତି, ତାଙ୍କ କ୍ରୋଧ ଜାହାତ ହେଲା ଯେଉଁ ରହିକରି ଆମ କହିବାର ଉଦ୍ଦେଶ୍ୟ ଥିଲା ଏ କ୍ରୋଧ ଜାହାତ ନହେଲେ ଜଣେ ଯୁଦ୍ଧ କରିପାରିବ ନାହିଁ। ଅର୍ଜୁନଙ୍କର ଏଇଭଳି ଭାବେ କ୍ରୋଧ ଜାହାତ କରାଇଲେ ଭଗବାନ, କାରଣ ଅର୍ଜୁନଙ୍କର ସେ ଚାହୁଁଥିଲେ ଯୁଦ୍ଧ ନ କରିବେ ନାହିଁ ବୋଲି, ତାଙ୍କ କ୍ରୋଧ ଆସୁନଥିଲା, କ୍ରୋଧ ଆସୁନଥିଲା କାହିଁକି ନା ସେ ଚିନ୍ତା କରୁଥିଲେ ପରିଣାମ, ଯୁଦ୍ଧର ପରିଣାମ କ'ଣ ହେବ, ଏମାନେ ସବୁ ମୋର ଭାଇ ବନ୍ଧୁ କୁଟୁମ୍ବ ଏମାନେ ସବୁ ରହିଛନ୍ତି, ଏମାନଙ୍କୁ ସବୁ ହତ୍ୟା କରି କେମିତି ମୁଁ ରାଜ୍ୟ ଶାସନ କରିବି ବା ଆନନ୍ଦ ଉପଭୋଗ କରିବି, କିଭଳି ଭାବରେ କରିବି, ତେଣୁ ତାଙ୍କର କ୍ରୋଧ ଆସୁନଥିଲା। କିନ୍ତୁ ଭଗବାନ ଯେଉଁ ସବୁ ଜ୍ଞାନ ପ୍ରଦାନ କଲେ, ଏହିସବୁ ଜ୍ଞାନ ପ୍ରାପ୍ତ ହୋଇକରି ତାଙ୍କର ମୋହ ଦୂର ହୋଇଗଲା। ସେ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦାତ୍ମେ ଆଜି ତୋ ଚିତ୍ତସ୍ମିଗତ ସନ୍ଦେହ କରି ସେ ବଚନମ ଦେବ। କ୍ରୋଧର ଆବଶ୍ୟକତା ରହିଛି ଯୁଦ୍ଧ ପାଇଁ, ଯେମିତି ଭଗବାନ ନୃସିଂହଦେବ ଉପରେ କ୍ରୋଧ ପ୍ରକାଶ କରିଥିଲେ, ଏ ଭୌତିକ ରଜଗୁଣରୁ ଆସୁନାହିଁ, ଏଇଟା ତାଙ୍କର ଶୁଦ୍ଧ ସତ୍ତ୍ୱ ସ୍ତରରେ ସେସବୁ ରହୁଛି। ସେହିଭଳି ଭାବରେ ଆମେ ଦେଖିବା ହନୁମାନଜୀ, ହନୁମାନଜୀ ଯେତେବେଳେ ଯାଇଥିଲେ ଲଙ୍କାକୁ ସୀତାଙ୍କର ଅନ୍ୱେଷଣରେ ଯାଇଥିଲେ, ସେଠି ଦେଖିଲେ ସୀତାଙ୍କୁ ଦେଖିଲେ, ଅନ୍ୱେଷଣରେ ସୀତାଙ୍କୁ ପ୍ରାପ୍ତ ହେଲେ, ରାମାୟଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ ଏଇଭଳି ଭାବରେ ସେ କିଛି କ୍ରୋଧ ପ୍ରକାଶ କରିଥିଲେ, ଯେତେବେଳେ ସେ ଯେତେବେଳେ ସେଇ ଅଶୋକ ବାଟିକା ରହିଛି, ଅଶୋକ ବାଟିକାରେ ସେ ଫଳ ସବୁ ଖାଉଥିଲେ, ଗଛ ପଛ ଭାଙ୍ଗୁଥିଲେ, କ୍ରୋଧ ତାଙ୍କର ଥିଲା। ତେଣୁ ଏଇଟାକୁ ଦେଖିକରି ସୈନ୍ୟମାନେ ସବୁ ଆସି ପହଞ୍ଚିଲେ, ଏଇଭଳି ଭାବରେ ସବୁ ତାଙ୍କ ଯୁଦ୍ଧ ହେଲା, ଏସବୁ ହେଇକି ତାପରେ ହନୁମାନଙ୍କୁ ବନ୍ଦୀ କରି ନାଗପାସରେ ବନ୍ଦୀ କରି ତାଙ୍କୁ ନେଇଗଲେ, ବା କେଉଁ ବ୍ରହ୍ମହସ୍ତରେ ପରିକି ଏସବୁ ତାଙ୍କୁ ନେଇଗଲେ, ବନ୍ଦୀ କରି ନେଇଗଲେ, ରାବଣ ପାଖରେ ସବୁ ଆଲୋଚନା ହେଲା କ'ଣ କରାଯିବ। ତେଣୁ ତାଙ୍କର କହୁଥିଲେ ତାଙ୍କୁ ହତ୍ୟା କରିଦେବା ହନୁମାନ, ବିଭିନ୍ନ ପ୍ରକାର ପାର୍ଷଦମାନେ କିଏ କ'ଣ ସବୁ କହୁଥିଲେ, କିନ୍ତୁ ଅନ୍ତିମରେ ତାଙ୍କର ଲାଙ୍ଗୁଡ଼ରେ ନିଆଁ ଲଗାଇଦେଲେ, ତାଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଦେଇକି ଛାଡ଼ିଦେଲେ, କହିଲେ ଲାଙ୍ଗୁଡ଼ ତାକୁ ଲାଙ୍ଗୁଡ଼ଟାକୁ ପୋଡ଼ିଦେବା, ଏଇଭଳି ଭାବେ ଚିନ୍ତା କରି ଲାଙ୍ଗୁଡ଼ ନିଆଁ ଲାଗିଥିଲେ। ତେଣୁ ହନୁମାନ ଜୟ ଶ୍ରୀରାମ କହିକିରି ଡେଇଁଲେ, ଯେତେ ସବୁ ଲଙ୍କାରେ ଘର ଥିଲା ସବୁ ଜଳିଗଲା, କେବଳ ବିଭୀଷଣଙ୍କ ଗୃହ ଜଳିଲା ନାହିଁ, ଆଉ ସବୁ ଜଳିଗଲା। ରାବଣ ଯେଉଁ ରହିଛନ୍ତି, ରାବଣର ଏତେ ଶକ୍ତି ଥିଲା, ଦେବତାମାନେ ତା ଅଧୀନରେ ରହିଥିଲେ, ତାଙ୍କ ଅଧୀନରେ ଏତେ ରାବଣଙ୍କ ବିରୁଦ୍ଧରେ କେହି କିଛି କଥା କହିପାରୁନଥିଲେ, ଏଭଳି ଭାବରେ ତାଙ୍କର ଥିଲା ଆଧିପତ୍ୟ ଥିଲା। ତେଣୁ ରାଣୀମାନେ ଚିତ୍କାର କଲେ, ପାଣି ପାଣି ବା ପାଣି ପାଣି, ହିନ୍ଦୀରେ ବା ଯେଉଁଥିରେ କହୁଛୁ ତାଙ୍କର କେଉଁ ଭାଷା ହେଇଥିବ, ଏଭଳି ଯେତେବେଳେ କହିଲେ ରାବଣ ସେଥିପାଇଁ ଇଏ କଲେ, ଇନ୍ଦ୍ରକୁ ଅର୍ଡ଼ର ଦେଲେ, ହେ ପାଣି ବର୍ଷା ଇନ୍ଦ୍ର, ପାଣି ବର୍ଷା କାହିଁକି ଡେରି ହେଉଛି ଏସବୁ। ତେଣୁ ଇନ୍ଦ୍ର ଭୟ କରିକିରି ଥରଥର ହେଇକିରି ପାଣି ବର୍ଷା କଲେ। ଇନ୍ଦ୍ର ହେଉଛନ୍ତି ବର୍ଜନ ଭଗବାନ, ଇନ୍ଦ୍ର ବୃଷ୍ଟିର ନିୟନ୍ତ୍ରଣକାରୀ ହେଉଛନ୍ତି ଇନ୍ଦ୍ର, ପାଣି ବର୍ଷା କଲେ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସେ ପାଣିଟା ଘିଅରେ ପରିଣତ ହୋଇଗଲା। ଇଏ ହେଉଛି ଭଗବାନଙ୍କର ଭଗବତ୍ତା, ପାଣି ଯେତେବେଳେ ଘିଅରେ ପରିଣତ ହୋଇଗଲା, ସେତେବେଳେ ନିଆଁରେ ଯେତେବେଳେ ଘିଅ ପଡ଼ିଲା, ସେ ଆଉ କ'ଣ ଲିଭିବ, ସେ ହୁତୁ ହେଇ ଜଳିଲା, ଅଧିକା ଜଳିଲା। ତେଣୁ ଏହିଭଳି ଭାବରେ ହନୁମାନ ତାଙ୍କର କ୍ରୋଧକୁ ବ୍ୟବହାର କରିକିରି ଏସବୁ ଲଙ୍କାକୁ ଜାଳି ଦେଇଥିଲେ, ସ୍ୱର୍ଣ୍ଣର ଲଙ୍କାକୁ ଛାରଖାର କରିଦେଲେ, ସ୍ୱର୍ଣ୍ଣର ଲଙ୍କା ଛାରଖାର ହୋଇଗଲା। ତେଣୁ ଏଇଭଳି ଭାବରେ ହନୁମାନ ଯାଇକରି ସେ ଯେଉଁ ସମୁଦ୍ର ରହିଛି ସେଠି ଯେତେବେଳେ ଝାମ୍ପ ଦେଲେ, ତାଙ୍କର ଲାଙ୍ଗୁଡ଼ ସେ ନିଆଁଟା ଲିଭିଗଲା, କିନ୍ତୁ ତାଙ୍କ ଲାଙ୍ଗୁଡ଼ କିଛି ନାହିଁ, ତାଙ୍କ ଲାଙ୍ଗୁଡ଼ କିଛି ଭଗବାନଙ୍କର ଏଇଭଳି ଭାବେ କୃପା ରହିଛି। ତେଣୁ ଏ କ୍ରୋଧ ଯେଉଁ ରହିଛି ଆମର, ଏସବୁ ରହିଛି ଆମେ ଯେଉଁମାନେ ତ୍ରିଗୁଣ ଭିତରେ ରହିଛି ସାଧକମାନେ, ଆମେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ନୁହେଁ, ତ୍ରିଗୁଣ ଭିତରେ ରହିଛେ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି। ତେଣୁ ଏସବୁକୁ ଆମେ ଭଗବାନଙ୍କର ସେବାରେ ଲଗାଇ ପାରିବା, ଭଗବାନଙ୍କ ସେବାରେ ଲଗାଇ ପାରିବା, ଏଇଟା ବର୍ଣ୍ଣନା କରି ନରୋତ୍ତମ ଦାସ ଠାକୁର କହୁଛନ୍ତି। କାମଟାକୁ କିଭଳି ବ୍ୟବହାର କରିବା, ନା କାମ କୃଷ୍ଣ କର୍ମାର୍ପଣେ, କାମକୁ ଭଗବାନଙ୍କ ନିମିତ୍ତ କର୍ମରେ ଅର୍ପଣ କରିବା ସେ କାମ, ଏବଂ କ୍ରୋଧ, କ୍ରୋଧଟା କେମିତି ହେବ ନା କ୍ରୋଧଟା ଭକ୍ତ ଦ୍ୱେଷୀ ଜନେ, ଭକ୍ତଙ୍କୁ ଯେଉଁମାନେ ଦ୍ୱେଷ କରୁଛନ୍ତି ତାଙ୍କ ବିରୁଦ୍ଧରେ ଆମେ କ୍ରୋଧ କରିବା। ସାଧାରଣତଃ ଲୋକମାନଙ୍କ ଭାବନା ଯେ ବୈଷ୍ଣବମାନେ କହିଲେ ନିରୀହ, ସେମାନେ ଯୁଦ୍ଧ ବୁଦ୍ଧ କରନ୍ତିନି, ତାଙ୍କ ଶକ୍ତି ନାହିଁ, ଏଇ କଥାଟି ଜଣେ କହିଥିଲେ ପ୍ରଭୁପାଦ ମହାରାଜ। ପ୍ରଭୁପାଦ କହିଲେ ତୁମେ ଜାଣିନ ବୈଷ୍ଣବଙ୍କର କ'ଣ, ଆମର ଦୁଇଟି ଭାରତବର୍ଷରେ ପ୍ରାଚୀନ ଇତିହାସ ଯେଉଁ ରହିଛି ଦୁଇଟି ପ୍ରସିଦ୍ଧ ଯୁଦ୍ଧ ରହିଛି, ଗୋଟେ ହେଉଛି ମହାଭାରତ ଆଉ ଗୋଟେ ହେଉଛି ରାମାୟଣ। ଆଉ ରାମାୟଣର ହିରୋ ହେଉଛନ୍ତି ହନୁମାନ, ଜଣେ ବୈଷ୍ଣବ। ବୈଷ୍ଣବ ଆମେ ସବୁଦିନେ ତାଙ୍କୁ ପ୍ରାର୍ଥନା କରୁଛେ ହନୁମାନଙ୍କୁ, ମନୋଜବମ ମାରୁତ ତୁଲ୍ୟ ବେଗମ, ଏତେ ତାଙ୍କର ଶକ୍ତି ରହିଛି। ତେଣୁ ସେ କ୍ରୋଧକୁ ବ୍ୟବହାର କରିକି ଲଙ୍କାରେ ଛାରଖାର କରିଦେଲେ। ତାପରେ ଅନ୍ତିମରେ ଭଗବାନ ସହିତ ଆସିକି ରାମଚନ୍ଦ୍ର ସହିତ ଆସି ଯୁଦ୍ଧ କରିକି ସବୁ ରାବଣର ବିନାଶ କଲେ। ଏଇ କ୍ରୋଧକୁ ଏହିଭଳି ଭାବେ ବ୍ୟବହାର କରାଯିବ। ଏବଂ କାମ କ୍ରୋଧ ଲୋଭ, ଲୋଭ ଯେଉଁ ରହିଛି ସମସ୍ତଙ୍କ ଲୋଭ ରହିଛି ଭୌତିକ ଜଗତରେ ଲୋଭ। ଭଗବତ ଗୀତାରେ ଭଗବାନ କହିଲେ କାମ କ୍ରୋଧ ତଥା ଲୋଭ ତସ୍ମା ଦେତଂ ତ୍ୟଜେତ୍। ଏ ନରକକୁ ଦ୍ୱାର ହେଉଛି ତିନୋଟି, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମହାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମା ଦେତଂ ତ୍ୟଜେତ୍। ଅସୁର ସମ୍ପତ୍ତି ଯେଉଁ ରହିଛି, ଅସୁର ଗୁଣ ସବୁ ଯାହା ସବୁ ରହିଛି ବା ଦୋଷ ଯାହାକୁ କୁହା ଯାହା କୁହାଯିବ, ଆମେ କହୁଛୁ ଦୋଷ, ସେମାନେ କହିବେ ଗୁଣ, ଆମର ଗୁଣକୁ ସେମାନେ କହିବେ ଦୋଷ। ତେଣୁ ଅସୁର ଯେଉଁ ଯେଉଁ ଅସୁର ସମ୍ପଦ ରହିଛି ଏସବୁ ଭିତରେ ମୁଖ୍ୟ ହେଉଛି ତିନୋଟି, କାମ କ୍ରୋଧ ତଥା ଲୋଭ। ତେଣୁ ଭଗବାନ କହିଲେ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ, ଇଏ ହେଉଛି ତିନୋଟି ନରକକୁ ଦିଆ ପାଇଁ ଦ୍ୱାର। କ'ଣ ଏଇଟା ହାଇୱେ, ହାଇୱେ ଏଇଟା ତିନୋଟି ଦ୍ୱାର ହେଉଛି, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମହାତ୍ମନ, ନିଜର ନାଶ ପାଇଁ ଏ ତିନୋଟି ରହିଛି ପଥ ରହିଛି ବା ରାସ୍ତା ରହିଛି, ଦ୍ୱାର ରହିଛି। କ'ଣ କ'ଣ ନା କାମ କ୍ରୋଧ ତଥା ଲୋଭ, ଏ ତିନୋଟି ହେଉଛି କାମ କ୍ରୋଧ ଏବଂ ଲୋଭ। ତସ୍ମାତ୍ ଏତତ୍ରଂ ତେଜେ, ତେଣୁ ଏ ତିନୋଟିକୁ ତ୍ୟାଗ କରିବାକୁ ପଡ଼ିବ ଭଗବାନ କହିଲେ। କିନ୍ତୁ ଏ ତିନୋଟିକୁ ଆମେ କେମିତି ତ୍ୟାଗ କରିବା, କାମ କ୍ରୋଧ ଲୋଭକୁ ଭଗବାନ ଯେଉଁ କହିଲେ ତ୍ୟାଗ କରନ୍ତି, କେମିତି ତ୍ୟାଗ କରିବା ତାକୁ ନରୋତ୍ତମ ଦାସ ଠାକୁର ଏହିଭଳି ଭାବରେ କହିଛନ୍ତି। ଏହିଭଳି ଭାବରେ ଆମେ ତ୍ୟାଗ କରିବା, ତାକୁ ବିନିଯୋଗ କରିପାରିବା। କାମ କୃଷ୍ଣ କର୍ମାର୍ପଣେ, ଏ ଯେଉଁ ଆମର ଯେଉଁ କାମ ଭାବ ରହିଛି ଏ ଭଗବାନଙ୍କର ନିମିତ୍ତ କର୍ମରେ ଯେତେବେଳେ ସେ ବ୍ୟସ୍ତ ରହିବା ବା ରତ ରହିବା, ସେତେବେଳେ ଆମର ଏ ଭୌତିକ କାମନା ଚାଲିଯିବ। ଆଉ ନୂତନ ନୂତନ ନୂଆ ନୂଆ ଚିନ୍ତା କରିବା, କେମିତି ଭଗବାନଙ୍କୁ ସେବା କରିବା, କେମିତି କ'ଣ କରିବା, କେମିତି ଡିଜାଇନ୍ କରିବା, କେମିତି କ'ଣ କରିକି ସେବା ପୂଜା କରିବା, ଏହିଭଳି ଭାବରେ ବହୁତ ପ୍ରକାରର ଉପାୟ ରହିଛି ଭଗବାନଙ୍କୁ ସେବା କରିବାର, ଅନନ୍ତ ଉପାୟ ରହିଛି, କହିହେବ ନାହିଁ, କାରଣ ସେ ହେଉଛନ୍ତି ଅନନ୍ତ। ତେଣୁ ଏହିଭଳି ଭାବରେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ପଞ୍ଚମ ସ୍କନ୍ଧରେ, ପ୍ରତିଦିନ ଚତୁର୍ଥ ସ୍କନ୍ଧରେ, ଏଇଟା ସନତ କୁମାର କହିଛନ୍ତି, ସନତ କୁମାର ପୃଥୁ ମହାରାଜ କହି ଚତୁର୍ଥ ସ୍କନ୍ଧରେ ଏଇଟା ଅଛି ଶ୍ଳୋକଟି। ସେ କହୁଛନ୍ତି ଯେ ଯତ୍ ପାଦ ପଙ୍କଜ ପଳାଶ ବିଳାସ ଭକ୍ତ୍ୟା କର୍ମା ସ୍ୱୟଂ ଗତିତଂ ଉଦ୍ଗତନ୍ତି ସନ୍ତୋ ତଦ୍ୱନ୍ଦରିକ୍ତ ମତୟୋ ଯତ ବିରୁଦ୍ଧ ଶ୍ରୋତାଗଣ ସ୍ମରଣଂ ଭଜ ବାସୁଦେବ। ଏ କାମଟାକୁ କିଭଳି ଭାବରେ ବ୍ୟବହାର କରାଯିବ ସେଇଟା ବର୍ଣ୍ଣନା କରାଯାଇଛି। ଯଦି ପାଦ ପଙ୍କଜ ପଳା, ଯେଉଁମାନେ ଜ୍ଞାନୀ ଅଛନ୍ତି ଭଗବାନଙ୍କ ରୂପକୁ ଗ୍ରହଣ କରନ୍ତି ନାହିଁ, ବିମୁକ୍ତ ମାନ ସେମାନେ ଭାବନ୍ତି ଆମେ ମୁକ୍ତ ହୋଇଗଲୁ ବୋଲି, କିନ୍ତୁ ସେମାନେ ଏ କାମ କ୍ରୋଧକୁ ତ୍ୟାଗ କରିପାରନ୍ତି ନାହିଁ। ଯଦି ପାଦ ପଙ୍କଜ ପିଳାସ ବିଳାସ, ଭଗବାନ ପାଦ ପଦ୍ମରେ ରହିଛି ବହୁତ ପ୍ରକାର, ଆମେ ଭକ୍ତିରେ ବହୁତ ପ୍ରକାର ସେବା କରିପାରିବା। କର୍ମା ସ୍ୱୟଂ ଗତିତ ମୁଦ୍ ଗଛନ୍ତି ସନ୍ତୁ, ଏହିଭଳି ଭାବରେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛେ ସେତେବେଳେ ଆମର ଯେଉଁ କର୍ମାଶୟ ରହିଛି, କର୍ମବନ୍ଧନ ରହିଛି, ଏଇଟା ମୁକୁଳିତ ହେଇଛି, ଖୋଲିଯିବ, ବନ୍ଧନ ଖୋଲିଯିବ। ଉଦ୍ଗଛନ୍ତି ସନ୍ତୁ, ଭକ୍ତମାନେ ଏହିଭଳି ଭାବରେ ତାଙ୍କ କାମ କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଉଦ୍ଗଛନ୍ତୁ ତଦ୍ୱନ୍ନ ରିକ୍ତ ମତୟୋ, କିନ୍ତୁ ଯେଉଁମାନେ ଜ୍ଞାନୀ ରିକ୍ତ ମତୟୋ, ସେମାନେ ଭଗବାନଙ୍କ ରୂପକୁ ଗ୍ରହଣ କରନ୍ତି ନାହିଁ, ବ୍ରହ୍ମଚିନ୍ତନ କରନ୍ତି, ତଦ୍ୱନ୍ନ ରିକ୍ତ ମତୟୋ ଯେତେ ବିରୁଦ୍ଧ ଶ୍ରୋତାଗଣ ସ୍ମରଣ ଭଜ ବାସୁଦେବ। ଯେମିତି ସ୍ରୋତ ରହିଛି ନଦୀରେ, ସ୍ରୋତ ରହିଛି ସେହିଭଳି ଭାବରେ ଏ ସ୍ରୋତକୁ ଆମେ ପ୍ରତିହତ କରିପାରିବା, କିଭଳି ଭାବରେ ନା ଭଜ ବାସୁଦେବ, ଭଗବାନ ବାସୁଦେବଙ୍କର ଭଜନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନ ଭଜନରେ ଏ କମ କର୍ମ ଯେଉଁ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ, ଏ ଯେଉଁ ରହିଛି ଯେଉଁ ଅଶ୍ୱତ୍ଥ ବୃକ୍ଷ ରହିଛି, ଇଏ ଗୋଟେ କର୍ମ ବୃକ୍ଷ, କର୍ମଫଳର ଗୋଟେ ରୂପ ବୃକ୍ଷ ଏଇଟା ରହିଛି, ଏଭଳି ଭାବରେ ବିସ୍ତାରିତ ରହିଛି, ତା'ର କେଉଁଠି ମୂଳ କେଉଁଠି ଅଗ କେଉଁଠି ଜଣାପଡ଼ିବ ନାହିଁ, ନାନ୍ତ ନଚାଦି ନାନ୍ତ ନଚାଦି ନଚ ପ୍ରତିଷ୍ଠା ଅଶ୍ୱତ୍ଥ ମେନଂ ସବିରୂଢ଼ ମୂଳମ ଅସଙ୍ଗ ଶ୍ରେଷ୍ଠ ଦୃଢ଼ ଛୁତ୍ୱା, ଏଇଟାକୁ ଛେଦନ କରିବା ପାଇଁ କହୁଛନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଜ୍ଞାନୀମାନେ, ସେମାନେ ଏଇ ଯେଉଁ କର୍ମବୃକ୍ଷର ଗୋଟେ ପତ୍ରକୁ ମଧ୍ୟ ଛେଦନ କରିପାରନ୍ତି ନାହିଁ, କିନ୍ତୁ ଭଗବାନ ଭକ୍ତମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିକରି ଏ କର୍ମ ବୃକ୍ଷକୁ ଛେଦନ କରିଦିଅନ୍ତି, ଛେଦନ କରିଦିଅନ୍ତି କର୍ମବୃକ୍ଷକୁ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଉଛନ୍ତି, କିଭଳି ଭାବରେ ଆମେ ଏ ଯେଉଁ ରହିଛି ନଦୀର ସ୍ରୋତ ରହିଛି, ସେ ତ ଲାଗିକି ରହିଥିବ, ଗୋଟେ ପରେ ଆସିବ, ସ୍ରୋତ ଚାଲିଥିବ, କେମିତି ବନ୍ଦ ହେବ। ତେଣୁ ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି, ଯେଭଳି ଭାବରେ ନଦୀର ସ୍ରୋତ ଯାଇକି ପଡ଼ୁଛି ସମୁଦ୍ରରେ ପଡ଼ୁଛି, ତେଣୁ ସମୁଦ୍ରରେ ପଡ଼ିଗଲା ପରେ ସମୁଦ୍ରର ଜୁଆର ଭଟ୍ଟା ଆସୁଛି ସେ ନଦୀରେ। ସମୁଦ୍ରରେ ଯେତେବେଳେ ଜୁଆର ଆସୁଛି, ସେତେବେଳେ ନଦୀର ସେ ଯେଉଁ ଢେଉ ରହିଛି, ସେ ଆଉ ନଦୀର ଢେଉ ନୁହଁ, ସେଇଟା ହେଉଛି ସମୁଦ୍ରର ଢେଉ। ତେଣୁ ସେହିଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛେ, ଭଗବାନଙ୍କର ବିଭିନ୍ନ ପ୍ରକାର ସେବା କରିବା ପାଇଁ ବିଭିନ୍ନ ପ୍ରକାର ଚିନ୍ତା ଯେଉଁ ରହୁଛି, ଏହିଭଳି ଭାବରେ ଚିନ୍ତାରେ ମଗ୍ନ ହୋଇକରି ଆମର କାମଟି ଚାଲିଯାଉଛି, କାମ କୃଷ୍ଣ କର୍ମାର୍ପଣେ। କ୍ରୋଧ ଭକ୍ତ ଦ୍ୱେଷୀ ଜାନେ, ଯେମିତି ଆମର ହନୁମାନ ଜୀବୁ କ୍ରୋଧ କଲେ, ଭଗବାନଙ୍କ ବିରୁଦ୍ଧରେ ଯେଉଁ ଅପରାଧ କରିଥିଲେ ତାଙ୍କ ବିରୁଦ୍ଧରେ କ୍ରୋଧ କରିକିରି ସେ ଲଙ୍କାକୁ ଜାଳିଦେଲେ, କ୍ରୋଧ ଭକ୍ତ ଦ୍ୱେଷୀ ଜାନେ। ସେହିଭଳି ଭାବରେ ଅର୍ଜୁନ ମଧ୍ୟ ଦୋଷ କ୍ରୋଧ କଲେ, କ୍ରୋଧ କରିକିରି ଯେଉଁ ଇଏ କରିଦେଇଥିଲେ, ଯୁଦ୍ଧ କରିକିରି ସମସ୍ତଙ୍କୁ ଇଏ କରିଦେଲେ, ପରାସ୍ତ କରିଦେଲେ, ହତ୍ୟା କରିଦେଲେ, ସବୁ ସାରିଲେ, 18 ଖୁଣି ସୈନ୍ୟ ମୃତ୍ୟୁବରଣ କଲେ ଯୁଦ୍ଧରେ, ଏଭଳି କ୍ରୋଧ ରହିଛି। ଇଏ ବୈଷ୍ଣବମାନଙ୍କର ବଳ ଏଇଭଳି ଭାବରେ ରହିଛି, ବୈଷ୍ଣବମାନଙ୍କର ବଳ ନାହିଁ ତା ନୁହଁ, ସେମାନେ ଏଇଭଳି ଭାବରେ ଯୁଦ୍ଧ କରିବେ, ଦରକାର ପଡ଼ିଲେ ଯୁଦ୍ଧ କରିବେ। ଏବଂ ବା କୁହାଯାଇଛି ଆଉ ଗୋଟେ କଥା ରହିଛି, ପେନ୍ ଇଜ୍ ମାଇଟିୟର୍ ଦେନ୍ ସୋର୍ଡ଼, ଏ ଯେଉଁ ପେନ୍ ବା ଆମେ ଯେଉଁ କଲମରେ ଲେଖୁଛେ, ଇଏ ଆର ଶକ୍ତି ଏତେ ରହିଛି, ଗୋଟେ କ'ଣ ଖଣ୍ଡାଠାରୁ ମଧ୍ୟ ଅଧିକ ତାଙ୍କର ଶକ୍ତି ରହିଛି। ପେନ୍ ଇଜ୍ ମାଇଟିୟର୍ ଦେନ୍ ସୋର୍ଡ଼, ଏଭଳି ବର୍ଣ୍ଣନା କରାଯାଇ ଆମ ଇତିହାସରେ ଆପଣମାନେ ଶୁଣୁଥିବେ, ପଢ଼ୁଥିବେ, ଜାଣିଥିବେ ରହିଛି। ଏ ଯେଉଁ ବିଭିନ୍ନ ପ୍ରକାର ରିଭଲ୍ୟୁସନ୍ ହେଉଛି, ବିଭିନ୍ନ ପ୍ରକାର ରିଭଲ୍ୟୁସନ୍ ମଝିରେ ମଝିରେ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ରିଭଲ୍ୟୁସନ୍ ହେଉଛି, ଫ୍ରେଞ୍ଚ ରିଭଲ୍ୟୁସନ୍, ରଷିଆନ୍ ରିଭଲ୍ୟୁସନ୍, ବିଭିନ୍ନ ପ୍ରକାର ରିଭଲ୍ୟୁସନ୍ ହେଇଛି, ଏସବୁ କେମିତି ହେଇଛି ଏ ପେନ୍ ଦ୍ୱାରା। ଏଇଭଳି ଭାବରେ ସବୁ ଲେଖକ ସବୁ ଆସିଲେ, ଏଭଳି ଭାବରେ ସବୁ ଲେଖା ଲେଖିଲେ, ତାକୁ ଦେଖିକି ତାଙ୍କର କ୍ରୋଧ ଆସିଲା, ତେଣୁ ସେମାନେ ବିପ୍ଳବ କଲେ। ତେଣୁ ଏଇଭଳି ଭାବରେ ଆମର ଯେଉଁ ଭାଗବତମ ଲେଖା ରହିଛି, ଇଏ ଗୋଟେ ବିପ୍ଳବ ସୃଷ୍ଟି କରିଛି। ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଆମେ ସେଇଟା କହୁଛେ, ନାରଦ ମୁନି ଏଇଟା ବାସୁଦେବ କହୁଥିଲେ, ଇଏ ଗୋଟେ ବିପ୍ଳବ, ଏଇ ଯେଉଁ ଭାଗବତ ଲେଖା ହେଉଛି ଗୋଟେ ବିପ୍ଳବ। ତଦ୍ଭାଗ ବିସର୍ଗୋ ଜନତାଗ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୃଣନ୍ତି ଗାୟନ୍ତି ଗୃଣନ୍ତି ସାଧବ। ଭଗବାନଙ୍କର ବିଷୟରେ ଯେଉଁ ଲେଖା ହେଇଛି ଭାଗବତମରେ, ଇଏ ଗୋଟେ ବିପ୍ଳବ ସୃଷ୍ଟି କରିବ, ବିପ୍ଳବ ସୃଷ୍ଟି କରିବ। ତଦ୍ଭାଗ ବିସର୍ଗ ଜନତାଗ ବିପ୍ଳବ, କେଉଁଥିପାଇଁ ବିପ୍ଳବ କରିବ ନା, ଏଇ ଯେଉଁ ଆମର ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି, ଆକୁ ତାର ଯେଉଁ ରହିଛି ତା'ର ଯେଉଁ କ'ଣ ତା'ର ଯେଉଁ ପ୍ରଭାବ ରହିଛି, ଏ ପ୍ରଭାବକୁ ଦୂର କରିଦେବ ଏ ବିପ୍ଳବ ମାଧ୍ୟମରେ, ବିପ୍ଳବ ମାଧ୍ୟମରେ ଜନତାଗ ବିପ୍ଳବ। ଏବଂ ଭାଗବତମ ଏ ଯେଉଁ ରହିଛି ବା ଅନ୍ୟମାନେ ଯେଉଁ ଲେଖା ସବୁ ରହିଛି, ଯେଉଁଟାକ ତାଙ୍କର କିଛି ଲେଖାରେ ଭୁଲ ଥିଲେ ମଧ୍ୟ, ସେଇଟାକୁ ସାଧୁ ବ୍ୟକ୍ତିମାନେ ସେଇଟାକୁ ଦେଖନ୍ତି ନାହିଁ, ଯେଉଁଠି ଭଗବାନ ସେମାନେ ସେଇ ଲେଖାକୁ ସେହିସବୁ ଯେଉଁ କଥାକୁ ଗାଆନ୍ତି ଶୁଣନ୍ତି ଗାଆନ୍ତି ଗୁଣନ୍ତି ସାଧବ। ଯତ୍ ବାଗ ବିସର୍ଗୋ ଜନତାଗ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧବତ୍ୟ ନାମାନି ଆନନ୍ଦସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାଆନ୍ତି ଗୁଣନ୍ତି ସାଧବ। ଶ୍ରବଣ କରନ୍ତି, ଦାନ କରନ୍ତି ଏବଂ ସ୍ମରଣ କରନ୍ତି ସାଧୁ ଭକ୍ତିମାନେ ଏଇଭଳି ଭାବରେ ପେନ୍ ଇଜ୍ ମାଇଟିଅର୍ ଦେନ୍ ସୋଡ଼୍। ତେଣୁ ସେହିଭଳି ଭାବରେ ଲୋଭଟାକୁ କେମିତି ବ୍ୟବହାର କରିବା, ଲୋଭଟା ପ୍ରଭୁପାଦ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ଭାଗବତମ ଶୁଣିବା ପାଇଁ 8-9। ଆମର ଲୋଭ ରହିଛି, ଖାଇବା ପ୍ରତି ଲୋଭ ରହିଛି, ଅନ୍ୟ ପ୍ରତି ଲୋଭ ରହିଛି, ବହୁତ ଜିନିଷ ପ୍ରତି ଲୋଭ ରହିଛି। କିନ୍ତୁ ଇଏ ସେ ଲୋଭଟାକୁ ଯଦି ଆମେ ଏଇଥିରେ ପରିବର୍ତ୍ତନ କରିଦେବା, ସାଧୁ ସଙ୍ଗେ ହରି କଥା, ଭଗବାନ କଥା 8-9 ବ୍ୟବସ୍ଥା କରିଛନ୍ତି ପ୍ରଭୁପାଦ ମହାରାଜ। ତେଣୁ ଏଇଟାକୁ ଯେଉଁମାନେ ଶ୍ରବଣ କରିବେ ତାଙ୍କ ଲୋଭର ପ୍ରକୃତ ଉପଯୋଗ ହେବ। ଏ ଭଗବାନ କଥା ପ୍ରତି ଲୋଭ ଆସିବ, ଭଗବାନ କଥା ପ୍ରତି ଲୋଭ ଆସିଲା ମାନେ ତାଙ୍କ ମନୁଷ୍ୟ ଜନ୍ମ ସାର୍ଥକ ହେଲା। ଯେଉଁଭଳି ଭାବେ ପରୀକ୍ଷିତ ମହାରାଜଙ୍କର କଥା, ଭଗବାନ କଥା ପ୍ରତି ଲୋଭ ଆସିଲା, ଲୋଭ ଆସୁଛି ଆମର ସାଧାରଣତଃ କ'ଣ ପାଇଁ, ଏ ଭୌତିକ ଜଗତରେ ଯେଉଁ ଇନ୍ଦ୍ରିୟ ସୁଖ ସବୁ ରହିଛି ଲୋଭ ସେଥିପାଇଁ ରହୁଛି, ଅଧିକରୁ ଅଧିକ ଧନ ରୋଜଗାର କରିବା, ଅଧିକ ଉପଭୋଗ କରିବା, ଏଇସବୁ ଲୋଭ। କାମ, କ୍ରୋଧ, ଲୋଭ ଏ ତିନୋଟି ହେଉଛି ଏଭଳି ଭାବେ ରହିଛି। କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେ କ୍ରୋଧ ଆସୁଛି, କାମ ଯେତେବେଳେ ପୂରଣ ହେଉଛି ସେତେ ଲୋଭ ଆସୁଛି। ଏଇଭଳି ତିନୋଟି ଜିନିଷ ଏଭଳି ଭାବେ ରହିଛି, ବ୍ୟବସ୍ଥା କରିଛନ୍ତି ଭଗବାନ, ଏଇସବୁ ରହିଛି। କିନ୍ତୁ ଏକୁ ଏହିଭଳି ଭାବେ ବ୍ୟବହାର କରାଯାଇପାରେ, ଲୋଭ ସାଧୁ ସଙ୍ଗ ହରି କଥା, ଭଗବାନ କଥା ଶୁଣିବାର ଯେତେବେଳେ ଶୁଣିବା, ଭଗବାନ ଲୋଭ ନଥିଲେ ମଧ୍ୟ ବାରମ୍ବାର ଆମେ ଯେମିତି କଥା ରହିଛି କ'ଣ, ରୁଚୁ ନ ରୁଚୁ ପଢ଼ ଗୀତା, ପାଖା ପିତା ବୁଝୁ ନ ବୁଝୁ ପଢ଼ ଗୀତା, ଏଇଟା ରହିଛି ଗୋଟିଏ ଓଡ଼ିଆ ଢଗ। ଆମେ ବୁଝନ୍ତୁ କି ନ ବୁଝୁ, ଆମେ ଶୁଣିବା ଗୀତା, ଶୁଣିବା ବା ପଢ଼ିବା, ଏଇଭଳି ଭାବେ ଆମେ ରୁଚୁ ଭଲ ଲାଗୁ କି ନ ଲାଗୁ ଆମେ ସେଇଟା ପିତା ଖାଇବା, ତାହେଲେ ଆମର ମଙ୍ଗଳ ହେବ। ତେଣୁ ପ୍ରଭୁପାଦ ମହାରାଜଙ୍କ ବ୍ୟବସ୍ଥାରେ ଆମେ ଯଦି ବ୍ୟବସ୍ଥା କରାଯାଇଛି କଥା ଶୁଣିବା, କଥା ଶୁଣିଲେ ଆସ୍ତେ ଆସ୍ତେ ଏଇ ଯେଉଁ ରହିଛି ଭକ୍ତିର 64 ଅଙ୍ଗ ରହିଛି, ବ୍ୟକ୍ତିର ସାମୃତ ସିନ୍ଧୁରେ ବର୍ଣ୍ଣନା କରାଯାଇଛି ଭକ୍ତିର 64 ଅଙ୍ଗ ରହିଛି, ତା ଦେହରୁ ମୁଖ୍ୟ ହେଉଛି 5, କିଏ କହିପାରିବ କ'ଣ କ'ଣ ସେଇଟା 5 ମୁଖ୍ୟ ଅଙ୍ଗ କ'ଣ କ'ଣ ଭକ୍ତିର? ତେଣୁ ଏ ବର୍ଣ୍ଣନା କରାଯାଇଛି ଯେ ପ୍ରଥମେ ହେଉଛି ସାଧୁ ସଙ୍ଗ, ପ୍ରଥମେ ହେଉଛି ସାଧୁ ସଙ୍ଗ, ତାପରେ ନାମ କୀର୍ତ୍ତନ, ସାଧୁ ସଙ୍ଗ ନାମ କୀର୍ତ୍ତନ, ତାପରେ ଭାଗବତ ଶ୍ରବଣ। ସାଧୁ ସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ ମଥୁରା ପୁରୀତେ ବାସ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ, କୃଷ୍ଣ ଭକ୍ତି ଜନ୍ମ ଏ 5 ଅତି ଅଳ୍ପ ସଙ୍ଗ, ଏଇ 5 ମୁଖ୍ୟ ହେଉଛି, ଏଇ 64 ଅଙ୍ଗରୁ 5 ହେଉଛି ମୁଖ୍ୟ। ତା ଦେହରୁ ପ୍ରଥମ ହେଉଛି ସାଧୁ ସଙ୍ଗ, ସାଧୁ ସଙ୍ଗର ଅର୍ଥ ହେଉଛି କ'ଣ ନା ତାଙ୍କଠାରୁ ଭଗବାନ କଥା ଶୁଣିବା, ଏ ହେଉଛି ସାଧୁ ସଙ୍ଗ। ସାଧୁ ସଙ୍ଗ ଏବଂ ଭଗବାନ ନାମ କୀର୍ତ୍ତନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ସାଧୁ ସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ ଏବଂ ମଥୁରା ବାସ। ପ୍ରଭୁପାଦ ମହାରାଜ ଏ ଦୁଇ ଦିନ ତଳେ ଗୋଟେ ବାଣୀ ଦେଇଥିଲେ, ତାଙ୍କର ବାଣୀ ତିହାତି ଅଛି, ସେଥିରେ କହୁଛନ୍ତି 5+5 ଇଜ୍ ଗୋଟେ କେତେ, 5+5 ବିଷୟରେ କେତେ, ଗୋଟେ 10, 2+2 ମିଶିଲେ କେତେ, 4। ସେଇଭଳି ଭାବରେ କୃଷ୍ଣଙ୍କ ସହିତ ଯାହା ମିଶେଇବ ସେଇଟା କ'ଣ ହେବ, ସେଇଟା ହେବ ବୃନ୍ଦାବନ, ଭଗବାନ ସହିତ ଯାହା ଯୁକ୍ତ ହେଲେ ସେଇଟା ହେଉଛି ବୃନ୍ଦାବନ। ତେଣୁ ଜଣେ ଯେତେବେଳେ ଭଗବାନ ସେବାରେ ନିଯୁକ୍ତ ରହୁଛନ୍ତି, ଭଗବାନ କଥା ଶ୍ରବଣ କରୁଛନ୍ତି, ସେ ବୃନ୍ଦାବନରେ ରହୁଛନ୍ତି, ମଥୁରା ପୁରୀ ତ ବାସ ଏବଂ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ, ଯେଉଁଠି ସାଧୁ ରହିଛନ୍ତି ସେଠି ଭଗବାନଙ୍କର ସେବା ସବୁ ହେଉଛି, ଯେଉଁ ରହିଛି କ'ଣ ସେଇଟା ସିଂହାର ମନ୍ଦିର ମାର୍ଦ୍ଦନା ଦେଉ କ'ଣ ସେ ଶୋକ ଯେ ଆମେ ସବୁଦିନ ଶୋକ ପାଠ କରୁଛେ, ତନ୍ ମନ୍ଦିର ମାର୍ଦ୍ଦନା ଦେଉ ଶିବିଗ୍ରହାରାଧନ ନିତ୍ୟ ନାନା ସିଂହାର ତନ ମନ୍ଦିର ମାର୍ଦ୍ଦନା ଦେଉ ଯୁକ୍ତ ଭକ୍ତ ନିଜୁଞ୍ଜତୋପି ବନ୍ଦେ ଗୁରୁ ଶ୍ରୀ ଚରଣରୋବିନ୍ଦମ। ବିଗ୍ରହ ଆରାଧନ ଶ୍ରୀମୂର୍ତ୍ତିର ସଦା ସେବନ, ଏଇ 5 ଏ ହେଉଛି ମୁଖ୍ୟ ହେଉଛି ସାଧୁ ସଙ୍ଗ, ସାଧୁ ସଙ୍ଗ ମାଧ୍ୟମରେ ଏସବୁ ହେବ, ଭଗବାନ କଥା ଶ୍ରବଣ ହେବ, ନାମ କୀର୍ତ୍ତନ ହେବ, ବୃନ୍ଦାବନ ସେମାନେ ବାସ ହେଲେ ବା ମଥୁରା ବାସ ହେଲା ଏବଂ ମୂର୍ତ୍ତିର ପୂଜା ଚାଲିଛି, ମୂର୍ତ୍ତି ଶ୍ରୀମୂର୍ତ୍ତିର ସଦା ସେବନ କୃଷ୍ଣ ଭକ୍ତି ଜନ୍ମାଏ ଏ ପାଞ୍ଚର ଅତି ଅଳ୍ପ ସଙ୍ଗ, ଏଇ ପାଞ୍ଚର ଅତି ଅଳ୍ପ ଯଦି ଆମେ ସଙ୍ଗ କଲେ କୃଷ୍ଣ ଭକ୍ତି ପ୍ରାପ୍ତ ହେବା। ତେଣୁ ଏ ଯେଉଁ ଆମ ଲୋଭଟାକୁ ଏଇଭଳି ବ୍ୟବହାର କରିବା, ସାଧୁ ସଙ୍ଗେ ହରି କଥା, ଭଗବାନ କଥା। ସାଧୁ ସଙ୍ଗେ ଯେତେବେଳେ ଆମେ କଥା ହେଉଛି ସେତେବେଳେ ଆମେ କଥା ଶୁଣୁନାହିଁ, ଆଉ କ'ଣ ସେ ସାଧୁ ସଙ୍ଗେ କ'ଣ କଲେ, ସାଧୁ ସଙ୍ଗେ କ'ଣ ଭଗବାନ ମୁଖ୍ୟ ହେଉଛି କଥା, ଭାଗବତ କଥା। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ମୋର କ'ଣ କର୍ତ୍ତବ୍ୟ, ମୋର ଆଉ ସାତ ଦିନ ଆୟୁଷ ଅଛି ମୁଁ କ'ଣ କରିବି, ଅଥ ପୃଚ୍ଛାମି ସଂସିଦ୍ଧିମ ଯୋଗିନାମ ପରମ ଗୁରୁମ ପୁରୁଷ ସେ ଯତ୍ କାହାର ସେ ମୀର ମହାନ ସର୍ବଥା ଯତ୍ ଶ୍ରୋତବ୍ୟ ଅଥ ଯାପ୍ୟ ଯତ୍ କର୍ତ୍ତବ୍ୟଂ ନିଭି ପ୍ରଭୁ ସ୍ମର୍ତ୍ତବ୍ୟଂ ଭଜନୀୟଂ ବା ବୃହି ଯତ୍ ବା ବିପର୍ଯ୍ୟୟ, କ'ଣ କରିବା କଥା ଏବଂ କ'ଣ କରିବା କଥା ନୁହଁ, ଏହି ପ୍ରଶ୍ନଟି ପଚାରି ଭାଗବତ ଏଇଥିରୁ ଆରମ୍ଭ ହୋଇଛନ୍ତି ଏହି ପ୍ରଶ୍ନରୁ। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ବହୁତ କଥା କହିଛନ୍ତି। ପ୍ରଥମେ କହିଲେ କ'ଣ, ଯେଉଁମାନେ ଯେଉଁଟା କରିବା କଥା ନୁହଁ ଲୋକମାନେ ସେୟା କରୁଛନ୍ତି, ଶତକଡ଼ା ଅନେଶତ ଭାଗ ଲୋକ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ତେଣୁ ଖୁବ୍ କ୍ୱଚିତ ଲୋକ ଯେଉଁଟା କରିବା କଥା ସେଇଟା କରୁଛନ୍ତି, ସେଇଟା କ'ଣ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ତଥାଭୟମ୍। ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି ତା ଦେହରେ ମୁଖ୍ୟ ହେଲା ଶ୍ରବଣ, ପ୍ରଥମ ହେଉଛି ଶ୍ରବଣ। ଆମର ଭକ୍ତମାନେ କହୁଛନ୍ତି କ'ଣ, ଆମେ ଶ୍ରବଣ କରିବୁ ନାହିଁ ଖାଲି କଥା କୀର୍ତ୍ତନ କରିବୁ, ଆମକୁ ସୁଯୋଗ ଦିଅ ଆମେ ଖାଲି କୀର୍ତ୍ତନ କରିବୁ, ଆମେ ଶୁଣିବୁ ନାହିଁ ଶ୍ରବଣ କରିବୁ ନାହିଁ। ଶ୍ରବଣ ନ କଲେ କେଉଁଠି କୀର୍ତ୍ତନ କରିବ, ତୁମେ ଗଛରେ ମୂଳ ଚାଲିଲେ ସିନା ଡାଳକୁ ଚଢ଼ିବ, ଏକାଥରେ ଡାଳକୁ କେମିତି ଯିବ ତୁମେ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ଭାଗବତ କଥା ବ୍ୟବସ୍ଥା କରିଛନ୍ତି। ତେଣୁ ଏ ଯେଉଁ ରହିଛି ଲୋଭ ରହିଛି, ଇଏ କହିଲେ ଶ୍ରବଣ କର, ସୁଖଦେବ ଗୋସ୍ୱାମୀ କହିଲେ ପରୀକ୍ଷିତ ମହାରାଜ ଶ୍ରବଣ କର। ପରୀକ୍ଷିତ ମହାରାଜ କଥା ସବୁ ଶୁଣିନାହାନ୍ତି ତାହା ନୁହଁ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜଙ୍କ ରାଜଶାସନ ବିଷୟରେ ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ଶାସନ କରୁଥିଲେ। ସାରଥ୍ୟ ପାରିଷଦ ସେବନଙ୍କ ସାକ୍ଷ ଦୌତିୟମ ବିରାସନାନୁଗମନ ଶ୍ରବଣ ପ୍ରଣାଣମ ଭକ୍ତିଂ କରତି ନୃପତି ଚରଣାରବିନ୍ଦେ। ଯେତେବେଳେ ପ୍ରହ୍ଲାଦ ଆମର ପରୀକ୍ଷିତ ମହାରାଜ ରାଜଶାସନ କରୁଥିଲେ, ଯୁଆଡ଼େ ଯାଉଥିଲେ ପର୍ଯ୍ୟଟନ କରୁଥିଲେ, ଦେଖୁଥିଲେ କିଭଳି ଭାବରେ ଶାସନ ଚାଲିଛି। ତେଣୁ ପ୍ରଜାମାନେ କ'ଣ କରୁଥିଲେ, ନାଇଁ ଭଗବାନଙ୍କ ଲୀଳାକୁ ସେଠି ନାଟକ ମାଧ୍ୟମରେ ପ୍ରସ୍ତୁତ କରୁଥିଲେ, କିଭଳି ଭଗବାନ ପାଣ୍ଡବମାନଙ୍କର ସାରଥି ରୂପରେ କାର୍ଯ୍ୟ କରିଥିଲେ, ତାଙ୍କର ପାର୍ଷଦ ହୋଇଥିଲେ, ଉପଦେଶ ଦେଉଥିଲେ, ସେ ତାଙ୍କୁ ସେବା କରୁଥିଲେ, ତାଙ୍କର ସଖା ହୋଇଥିଲେ, ଏମିତିକି ଦୌତ୍ୟ ହିସାବରେ ଯାଇକରି ସମ୍ବାଦ ପ୍ରେରଣ କରିଥିଲେ। ସମ୍ବାଦ କ'ଣ, ଯେଉଁ ଶାନ୍ତିଦୂତ ହିସାବରେ ଯାଇଥିଲେ ଭଗବାନ, ସାରଦ ପାରିଷଦ ସେମାନେ ସଖ୍ୟ ଦୌତ୍ୟ ବିରାସନାନୁଗମନମ ସ୍ଥବନ ପ୍ରଣାମାନ। ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା ସେ ପାଣ୍ଡବମାନେ ପାଣ୍ଡବ ଶିବିରରେ ପାଣ୍ଡବମାନେ ରାତିରେ ଘୁଙ୍ଗୁଡ଼ି ମାରୁଥିଲେ, କିନ୍ତୁ ଭଗବାନ ସେଠି ଶୋଉନଥିଲେ, ଭଗବାନ ବିରାସନରେ ରହିଥିଲେ, ବିରାସନରେ ରହିକରି ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ଭଗବାନ। ବିରାସନ ସ୍ତବନ ପ୍ରଣାମାନ, କେତେବେଳେ ତାଙ୍କୁ ସ୍ତବ କରୁଥିଲେ, କେତେ ପ୍ରଣାମ କରୁଥିଲେ, ଯୁଧିଷ୍ଠିର ମହାରାଜ ପ୍ରଣାମ କରୁଥିଲେ, ସିଏ ଭୀମ ମଧ୍ୟ ଭୀମଙ୍କୁ ମଧ୍ୟ ପ୍ରଣାମ କରୁଥିଲେ, ବଡ଼ ଭାଇ ସିଏ ଭୀମ ଯୁଧିଷ୍ଠିର ମହାରାଜ। ଏବଂ ଏଇଭଳି ଭାବରେ ଭକ୍ତିଂ କରୁଥିଲେ ନୃପତି ଚରଣାର ବିନ୍ଦେ, ଭଗବାନ ତାଙ୍କୁ ସବୁ ଭକ୍ତି କରୁଥିଲେ। ଯେଉଁ ଜଗତ ଯାହାଙ୍କୁ ପ୍ରଣାମ କରୁଛନ୍ତି ସିଏ ଏମାନଙ୍କୁ ପାଣ୍ଡବମାନଙ୍କୁ ତାଙ୍କୁ ପ୍ରଣାମ କରୁଥିଲେ, ଯୁଧିଷ୍ଠିର ମହାରାଜଙ୍କୁ ପ୍ରଣାମ କରୁଥିଲେ। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ଏସବୁ ଭଗବାନ କଥା ଶୁଣୁଥିଲେ, ଭଗବାନ ଲୀଳାକୁ ସବୁ ପ୍ରଜାମାନେ ସେସବୁ ଅନୁଷ୍ଠିତ କରୁଥିଲେ, ଡ୍ରାମା ଆକାରରେ ଏସବୁ ନାଟକ ଆକାରରେ ପରିବେଷଣ କରୁଥିଲେ। ଏବଂ ପରୀକ୍ଷିତ ମହାରାଜ ବହୁତ ଖୁସି ହୋଇକରି ତାଙ୍କୁ ସବୁ ମୂଲ୍ୟବାନ ଉପହାର ସବୁ ଦେଉଥିଲେ। ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି, ବର୍ତ୍ତମାନ ଯୁଗ ଏଭଳି ହେଇଗଲା, ଏ ଭଗବାନ କଥା କହିଲେ ତା ପାଇଁ କିଛି ନାହିଁ, ଆମର ସରକାରଙ୍କ ତରଫରୁ କିଛି ତା ପାଇଁ ନାହିଁ, ଭଗବାନ କଥା ଯେଉଁ ନ କହିବେ ତାଙ୍କ ପାଇଁ ବହୁତ ପୁରସ୍କାର ରହିଛି, ସେମାନେ ଲକ୍ଷ ଲକ୍ଷ ଟଙ୍କା ତାଙ୍କୁ ଦିଆଯିବ, ଦରମା ଦିଆଯିବ, ଏସବୁ ଦିଆଯିବ, କିନ୍ତୁ ଯେଉଁମାନେ ଭଗବାନ କଥା କହିବେ ତାଙ୍କ ପାଇଁ ଗୋଟିଏ ନୂଆ ପଇସା ନାହିଁ ତାଙ୍କ ପାଇଁ। ଆଜିର ଯୁଗ ହେଉଛି ଏଇଭଳି, ଏ ହେଉଛି କଳି ଯୁଗ, କଳି ଯୁଗର ଏସବୁ ଦୋଷ ରହିଛି କଳି ଯୁଗରେ। କିନ୍ତୁ ସେ ସମୟରେ ଭଗବାନ କଥା ଯିଏ କହୁଥିଲେ ବା ତାଙ୍କର ନାଟକ ପରିବେଷଣ କରୁଥିଲେ ତାଙ୍କୁ ମୂଲ୍ୟବାନ ଉପହାର ଦେଉଥିଲେ ରାଜା, ଆଜି ଏବେ ସରକାର ଯିଏ ସେ ଏଇଭଳି ଭାବରେ କରିବା କଥା, କିନ୍ତୁ ବର୍ତ୍ତମାନ ସରକାରଙ୍କର ଇଏ ଅଧୋଗତି, ଇଏ ହେଉଛି ଅଧର୍ମ, ଇଏ ଧର୍ମର ଗ୍ଲାନି ଏଭଳି ଭାବରେ ରହିଛି। ତେଣୁ ଯାହା ବି ହେଉ, ପରୀକ୍ଷିତ ମହାରାଜ ଭଗବାନ ବିଷୟ ସବୁ ଜାଣିଛନ୍ତି, କିନ୍ତୁ ତଥାପି ସୁଖଦେବ ଗୋସ୍ୱାମୀ କହିଲେ ତୁମେ ଭଗବାନ କଥା ଶୁଣ। ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଭୟମ୍, ଶୁଣିବା ପାଇଁ କହିଲେ। ଯେଉଁମାନେ ଶୁଣିବେ ସେମାନେ ପରେ କୀର୍ତ୍ତନ କରିବେ, ଏବଂ ଶୁଣିବା ଏବଂ କୀର୍ତ୍ତନ ଯଦି ନ ହୋଇପାରୁଛି ତାହେଲେ ସ୍ମର୍ତ୍ତବ୍ୟ ସ୍ମରଣ କରିବା, ଭଗବାନ ଲୀଳାକୁ ସ୍ମରଣ କରିବା। ଯେଉଁମାନେ ମୃତ୍ୟୁକୁ ପାର ହେବେ ଇଚ୍ଛତା ଅଭୟମ୍, ଏଇଭଳି ଭାବରେ କହିକରି ସାତ ଦିନ ସାତ ରାତି ଭଗବାନ କଥା କହିଲେ, ଭାଗବତ କଥା କହିଲେ। ପ୍ରଥମ ଥର ପାଇଁ ମାନବ ସମାଜରେ ଏଇଟାକୁ ଦିଆଗଲା, ଏ ଭାଗବତଙ୍କ କଥା ମାନବ ସମାଜରେ। ଭଗବାନ ଚାଲିଗଲା ପରେ ଏ ଯେଉଁ ଭାଗବତ ପାର୍ଷଦ ରଚନା କରିଥିଲେ, ଭଗବାନ ଚାଲିଯିବାର 30 ବର୍ଷ ପରେ ଏଇ ଭାଗବତଙ୍କ କଥା ପ୍ରକାଶ ପାଇଲା, ଇନଗ୍ରେସନ ହେଲା। ପରୀକ୍ଷିତ ମହାରାଜଙ୍କ ପାଖରେ ସୁଖଦେବ ଗୋସ୍ୱାମୀ ଇନଗ୍ରେଟ କଲେ ଭାଗବତ କଥାକୁ। କିନ୍ତୁ ଭାଗବତ କଥା ସବୁବେଳ ପାଇଁ ରହିଛି, ଟାଇମ୍ ଇମେମୋରିଆଲ, ଅନନ୍ତକାଳରୁ ରହିଛି, ଅନନ୍ତକାଳରୁ ରହିଛି। ଆମେ ଶୁଣୁଥିଲେ କିଭଳି ଭାବରେ ଭଗବାନ କଥା କହୁଥିଲେ, ଶିବଜୀ ଭୁବନେଶ୍ୱରରେ ଏକାମ୍ର କାନନରେ ଶିବଜୀ କହୁଥିଲେ ପାର୍ବତୀକୁ, ଏ କଥାଟି ଆମେ କହିଛୁ କେତେଥର, ଇଏ ଗୋଟେ ଭାଗବତ ରହିଛି, ସେଠି ଭାଗବତ କୁହାଯାଇଛି। ଏବଂ ସେଇଟା କିନ୍ତୁ ମାନବ ସମାଜରେ କୁହାଯାଇନଥିଲା, ଆଉ ଗୋଟେ ପରମ୍ପରା ରହିଛି, ସେଇଟା ହେଉଛି ଶଙ୍କର୍ଷଣ ଦେବ, ଭଗବାନ ଶଙ୍କର୍ଷଣ ଦେବ ତାଙ୍କ 1000 ମୁଖ ରହିଛି, ସେ ଭାଗବତ ଗାନ କରୁଛନ୍ତି, 1000 ମୁଖରେ ଭାଗବତ କହୁଛନ୍ତି। ଏବେ ସନତ କୁମାର ଯାଇକରି ଯାଇ ଶୁଣୁଥିଲେ ସେଇଟା, ଇଏ ଗୋଟେ ପରମ୍ପରା ରହିଛି ଭାଗବତ ପରମ୍ପରା, ସେଇଟା ମାନବ ସମାଜରେ କୁହାଯାଇନଥିଲା। ସେଠି ଇଏ ପ୍ରଥମେ ଜଣେ ମାତ୍ର ଶ୍ରୋତା ଯାଇଥିଲେ, ଶଙ୍କର୍ଷଣ ସବୁବେଳେ ଭଗବାନ କଥା ଚାଲିଛି ଶଙ୍କର୍ଷଣଙ୍କର, ଏବଂ ସେଇ ଭାଗବତ ଯେଉଁ କହୁଛନ୍ତି ସେଇଟା ମାନବ ସମାଜରେ କୁହାଯାଇନଥିଲା, ସେ ଶଙ୍କର୍ଷଣ ଠାରୁ ଶୁଣିଥିଲେ ସନତ କୁମାର। ଏ ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ରଚନା କରିବା ପୂର୍ବରୁ ସେ ଭାଗବତ ରହିଛି, ଭାଗବତ ସବୁବେଳେ ପାଇଁ ରହିଛି, ସୂର୍ଯ୍ୟଦେବ ସବୁବେଳେ ପାଇଁ ରହିଛନ୍ତି, ଖାଲି ସକାଳେ ଉଦୟ ହେଉଛନ୍ତି, ତାପରେ ରାତିରେ ଅସ୍ତ ହୋଇଗଲା ପରେ ଆଉ ଯେ ନାହାନ୍ତି ତାହା ନୁହଁ, ଅନାଦିକାଳରୁ ରହିଛି ଭାଗବତମ। କିନ୍ତୁ ମାନବ ସମାଜରେ ପ୍ରକାଶିତ ହେଲା କେତେବେଳେ, ନା ଭଗବାନ ଚାଲିଯିବାର 30 ବର୍ଷ ପରେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ପ୍ରଥମେ ଆରମ୍ଭ କଲେ ଭାଗବତ କଥା କହିଲେ, ଏବଂ ପରୀକ୍ଷିତ ମହାରାଜଙ୍କ ସହିତ 60,000 ମୁନିଋଷିମାନେ ଶ୍ରବଣ କରୁଥିଲେ ଭାଗବତମ। ତେଣୁ ତାଙ୍କର ଯେଉଁ ଲୋଭ ଥିଲା ପରୀକ୍ଷିତ ମହାରାଜଙ୍କର ଏଇ ଭାଗବତ କଥାରେ, ସେ ଲୋଭକୁ ବ୍ୟବହାର କଲେ, ଏଭଳି ଭାବରେ ଶ୍ରବଣ କରୁଛନ୍ତି, କୌଣସି ଖାଦ୍ୟ ପାନୀୟ କୌଣସି ବିଶ୍ରାମ ଗ୍ରହଣ କରୁନାହାନ୍ତି, 7 ଦିନ 7 ରାତି ଲଗାତାର ଏଇଭଳି ଭାବେ ଲୋଭ, ଏ ଲୋଭଟାକୁ ଏଇଭଳି ବ୍ୟବହାର କରିବା, ଲୋଭଟା ସଦ୍ବ୍ୟବହାର ହୋଇଗଲା, ସେଇଟା ଲୋଭଟା ଆମକୁ ଭଗବତ ଧାମକୁ ନେଇଯିବ, କାମ କ୍ରୋଧ ଲୋଭ ଯେଉଁ ରହିଛି ଏ ଭଗବତ ଧାମକୁ ଆମେ ନେବ, ଇଏ ଯଦି ଠିକ୍ ଭାବରେ ବ୍ୟବହାର ନ କରାଯିବ ସେ ଆମକୁ ନର୍କକୁ ନେବ। ଛୋଟ ସଧ୍ୟାରେ ଏଇଟା ଭଗବତ ଗୀତାରେ ଭଗବାନ କହିଲେ ଆମକୁ ନର୍କକୁ ନେବ କାମ କ୍ରୋଧ ଲୋଭ, କିନ୍ତୁ ଆମେ ତାକୁ ଯଦି ଠିକ୍ ଭାବରେ ବ୍ୟବହାର କରିପାରିବା ତାହେଲେ ଏଇ 3ଟି ଜିନିଷ ମଧ୍ୟ ଆମକୁ ଭଗବତ ଧାମକୁ ନେଇଯିବ। ଭଗବାନ ହରେ କୃଷ୍ଣ ହରେ କୃଷ୍ଣ ନା ହରେ ହରେ, ହରେ ରାମ 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 ହରେ ହରେ। ପୁଣି ଆଉ ଯେଉଁ ସବୁ ରହିଛି ଷଡ଼ ରିପୁ ଆମେ ରହିଛି, ମୋହ, ମୋହଟା କିଭଳି ବ୍ୟବହାର କରିବା, ଅର୍ଜୁନ କହିଲେ ନା ମୋର ନଷ୍ଟ ମୋହ, ମୋର ମୋହ ଦୂର ହୋଇଗଲା, ମୋହ ନ ସରିବା ପର୍ଯ୍ୟନ୍ତ, ମୋହ ନଷ୍ଟ ନ ହେବା ପର୍ଯ୍ୟନ୍ତ ଆମେ ଭଗବାନ ସେବା ନିଯୁକ୍ତ ହୋଇପାରିବା ନାହିଁ। ତେଣୁ ଅର୍ଜୁନଙ୍କର ଯେତେବେଳେ ମୋହ ଦୂର ହେଲା ସେତେବେଳେ ସେ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା, ଆମର ମୋହ ଯେତେବେଳେ ଦୂର ହେବ ସେତେବେଳେ ଆମ ସ୍ମୃତି ଫେରିପାଇବା। ଭଗବତ ଗୀତା 2ୟ ଅଧ୍ୟାୟରେ ଭଗବାନ କହିଛନ୍ତି କିଭଳି ଆମର ଏସବୁ ନଷ୍ଟ ହୋଇଯାଉଛି ଗୋଟିଏ ପରେ ଗୋଟିଏ, ଇଏ ଆରମ୍ଭ ହେଉଛି ସଙ୍ଗରୁ ବା ଏଇ କାମରୁ ଆରମ୍ଭ ହେଉଛି, ସଂଘାତ ସଂଜାତ କାମ, କାମାତ୍ କ୍ରୋଧ ବିଜାୟତେ, କ୍ରୋଧାତ୍ ଭୋଜି ସମୂହ, ସମୂହାସ୍ମୃତି ବିଭ୍ରମ। କାମରୁ କ୍ରୋଧ ଜାହାତ ହେଉଛି, କ୍ରୋଧରୁ ମୋହ ଜାହାତ ହେଉଛି, ମୋହରୁ ସ୍ମୃତି ନଷ୍ଟ ହୋଇଯାଉଛି। ତେଣୁ ସ୍ମୃତି ମୋହ ଯେତେବେଳେ ଚାଲିଯିବ ସ୍ମୃତି ଆମେ ଫେରିପାଇବା, ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ସେ ସ୍ମୃତିଟି ଆମେ ଫେରିପାଇବା। ଏବଂ ବେଦରେ ଏଇ 3ଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ, ଅଭିଧୟ ଏବଂ ପ୍ରୟୋଜନ, ଏ 3ଟି ତତ୍ତ୍ୱ ରହିଛି। ତେଣୁ ସମ୍ବନ୍ଧ ଜ୍ଞାନ ଭଗବାନଙ୍କ ସହିତ ଆମେ ସବୁଦିନ ସକାଳେ ପାଠ କରୁଛୁ, କ'ଣ ଆମର ଯେଉଁ ରହିଛନ୍ତି ଭକ୍ତିର ସାମୃତି ସିନ୍ଧୁ ରୂପ ଗୋସ୍ୱାମୀଙ୍କର, ଏଇ ସମ୍ବନ୍ଧ ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ଶାନ୍ତ ରସ, ଦାସ ରସ, ସଖ୍ୟ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ, ଏ ହେଉଛି ପାଞ୍ଚଟି ଅନୁକୂଳ ସମ୍ବନ୍ଧ ବା ରସ, ଆଉ ସାତଟି ରହିଛି ପ୍ରତିକୂଳ, ଯେମିତି ବୀର ରସ, ତା'ପରେ ଭୟାନକ ରସ, ବିଭତ୍ସ ରସ, ଏସବୁ ଶୁଣୁଛେ ନା, କାହା ସହିତ କେଉଁଟା ମିଶିଲେ ସେଇଟା ଆସ୍ୱାଦନୀୟ, କେଉଁଟା ମିଶିଲେ ସେଇଟା ରସାଭାସ ହେବ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରେ, ଯଦି ଚୈତନ୍ୟ ଚୈତନ୍ୟ ମହାପ୍ରଭୁ ପୁରୀରେ ଥିଲେ, ସବୁ କବିମାନେ ଯାଇକି ତାଙ୍କୁ ଶୁଣାଉଥିଲେ, ଡାଇରେକ୍ଟ ମହାପ୍ରଭୁ ଶୁଣୁନଥିଲେ, ପ୍ରଥମେ ଶୁଣୁଥିଲେ ସ୍ୱରୂପ ଦାମୋଦର, ସ୍ୱରୂପ ଦାମୋଦର ଯେତେବେଳେ ଶୁଣୁଥିଲେ ସେ ରସ 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 ଠିକ୍ ଅଛି ନା ରସାଭାସ ଅଛି, ରସ ଯଦି ଠିକ୍ ଅଛି ତାହେଲେ ସେଇଟାକୁ ମହାପ୍ରଭୁଙ୍କ ପାଖରେ ପ୍ରସ୍ତୁତ କରାଯାଉଥିଲା, କିନ୍ତୁ ଯଦି ରସାଭାସ ହୋଇଯାଉଛି ସେଇଟା ଏଇଟା ଆନନ୍ଦ ପ୍ରଦାନ କରିବ ନାହିଁ, ତେଣୁ ସେଇଟା ପ୍ରଦାନ କରା ସେଇଟାକୁ ମହାପ୍ରଭୁଙ୍କୁ ଶୁଣାଯାଉନଥିଲା। ଆମେ ସବୁଦିନ ସକାଳେ ଯେଉଁ ଶୁଣୁଛେ ଏଇଟା ହେଉଛି ରସ, କିଭଳି ଭାବରେ କେଉଁ ରସ ସହିତ କେଉଁ ରସ ମିଶିଲେ ସେଇଟା ଆସ୍ୱାଦନୀୟ, କେଉଁ ରସ ସହିତ କେଉଁ ରସ ମିଶିଲେ ସେଇଟା ଆସ୍ୱାଦନୀୟ ନୁହେଁ, ଏସବୁ କଥା ଆମେ ବୁଝିପାରିବା ନାହିଁ, କିନ୍ତୁ ମହାପ୍ରଭୁ ସେଇଟା ଆସ୍ୱାଦନ କରୁଥିଲେ, ମହାପ୍ରଭୁ ସବୁ ରସର ଆଧାର। ତେଣୁ ଏ ଯେଉଁ ରହିଛି ମୋହ, ମୋହ ଦୂର ହେଲେ ଅର୍ଜୁନଙ୍କର ମୋହ ଦୂର ହେଲା, ତେଣୁ ମୋହ ଦୂର ହେବାରୁ ସେ କହିଲେ ମୁଁ ମଧ୍ୟ ସ୍ମୃତି ଫେରି ପାଇଛି, ନଷ୍ଟ ମୋହ ସ୍ମୃତି ଲବ୍ଧ ତତ୍ପ୍ରସାଦ ଆତ୍ମୟାଚ୍ୟୁତ, କେମିତି ଦୂର ହେବ ନା ଭଗବାନ ପ୍ରସାଦରେ, ଭଗବାନ କୃପାରୁ। ସ୍ଥିତସ୍ମି ଗତ ସନ୍ଦେହ କରି ସେ ବଚନମ ଦେବ, ବର୍ତ୍ତମାନ ମୋର ଆଉ କୌଣସି ସନ୍ଦେହ ନାହିଁ, ମୁଁ ଆପଣଙ୍କର କାର୍ଯ୍ୟ କରିବି, କରି ସେ ବଚନମ ଦେବ। ତେଣୁ ସେହିଭଳି ଭାବରେ ଡାଇରେକ୍ଟ ଭଗବାନ ଆମକୁ କହିବେ ନାହିଁ, ଆମ ଯେଉଁ କୁହାଯାଉଛି ନିର୍ଦ୍ଦେଶ ଦିଆଯାଉ ସାଧୁ ଶାସ୍ତ୍ର ଗୁରୁ, ସବୁ ନିର୍ଦ୍ଦେଶ ଦିଆ ତୁମେ ଏଇଟା କର, କିନ୍ତୁ ଆମର ମୋହ ଦୂର ହେଉନାହିଁ ବୋଲି ଆମେ ସେଇଟା କରୁନାହିଁ, ଆମର ଗୁରୁଦେବ କହୁଛନ୍ତି ତୁମେ ଏଇଟା କର, ଆମେ ଏଇଟା କରିବା ନାହିଁ, କାହିଁକିନା ଆମ ମୋହ ଦୂର ହୋଇନାହିଁ। କିନ୍ତୁ ଯେଉଁମାନଙ୍କ ମୋହ ଦୂର ହୋଇଛି, ଯାହା ଭଗବାନ କହିଛନ୍ତି, ଯାହା ଗୁରୁ କହୁଛନ୍ତି, ଯାହା ସାଧୁ କହୁଛନ୍ତି, ଶାସ୍ତ୍ର କହୁଛି, ସେଇଟା ଆମେ କରିବା, କିନ୍ତୁ ଆମ ମୋହ ଦୂର ହୋଇନାହିଁ। ତେଣୁ ଏଇ ଯେଉଁ ମୋହଟାକୁ କିଭଳି ବ୍ୟବହାର କରିବା ନା, ଇଷ୍ଟ ଲାଭ ବି ନାହିଁ, ମୋହଟାକୁ ଭଗବାନଙ୍କର ଇଷ୍ଟ ବା ଆମର ଇଷ୍ଟ ଦେବତା ଯିଏ ରହେ ତାଙ୍କର କେମିତି ତାଙ୍କର ନୀତିବିଧାନ କରିପାରିବା, ମୋହଟାକୁ ସେଇଭଳିଆ ବ୍ୟବହାର କରିବା, ଯେଉଁଭଳି ଭାବରେ ଅର୍ଜୁନଙ୍କର ମୋହ ଦୂର ହେଲା, ତେଣୁ ସେ ଭଗବାନ ଯାହା ଚାହୁଁଥିଲେ ସେଇଟା ଯୁଦ୍ଧ କଲେ, ଭଗବାନ ଆଉ କହିଲେ ନାହିଁ ଅର୍ଜୁନ ମୁଁ ତୁମକୁ ଏତେ ଜ୍ଞାନ ଦେଲି ତୁମେ ଯୁଦ୍ଧ କରିବ ନା ନାହିଁ, କହିଲେ ନାହିଁ, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି ଅର୍ଜୁନ, ଇତିତେ ଜ୍ଞାନ ମାଖ୍ୟାତମ ଗୁହ୍ୟାତ ଗୁହ୍ୟତରଙ୍ଗ ମୟା ଭୀମୃଷେଦ ଆଶିଷ ଯଥେଷ ତାହା କରୁ, ମୁଁ ସବୁ ଜ୍ଞାନ ଦେଇଦେଲି, ଗୁହ୍ୟ ଗୁହ୍ୟତର ଗୁହ୍ୟତମ, ତୁମେ ଏଇଟାକୁ ଚିନ୍ତା କର, ଚିନ୍ତା କରି ତୁମେ ଯାହା ଚିନ୍ତା କରୁଛ ସେଇଟା କର, ଯାହା ଇଚ୍ଛା କରୁ ସେଇଟା କର, ମୁଁ ଆଉ ତୁମକୁ କହୁନାହିଁ ତୁମେ ଯୁଦ୍ଧ କର ବୋଲି, ଏଭଳି ଭାବରେ କହିଲେ ଭଗବାନ ଅର୍ଜୁନକୁ। କିନ୍ତୁ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଗଲା, ମୁଁ ଏଥରକ କରି ସେ ବଚନମ ଦେବ, ଭଗବାନ କଥା ବା ଗୁରୁଙ୍କର କଥା ବା ସାଧୁ ସାଧୁ ଶାସ୍ତ୍ରରେ ଯେଉଁ କଥା ଲେଖାଯାଇଛି ଆମେ କରୁନାହିଁ, କାହିଁକି ନା ଆମର ମୋହ ଦୂର ହୋଇନାହିଁ, ତେଣୁ ମୋହ ଦୂର ହେବା ପାଇଁ ଆମେ ସେଇ ମୋହ ଇଷ୍ଟ ଲାଭେନି, ମୋହଟାକୁ ସେଇଭଳି ବ୍ୟବହାର କରିବା, ମୋହ ଇଷ୍ଟ ଲାଭେନି। ଏବଂ ମଦଟାକୁ କିଭଳି ବ୍ୟବହାର କରିବା ନା, ମଦ କୃଷ୍ଣ ଗୁଣଗାନ, ଭଗବାନ ଗୁଣଗାନରେ ମଦଟାକୁ ବ୍ୟବହାର କରିବା, ଯେଉଁମାନେ ମଦ ପିଉଛନ୍ତି ମତୁଆଲା ହୋଇଯାଉଛନ୍ତି, ସେହିଭଳି ଭାବରେ ଭଗବାନ ଗୁଣ ଯେଉଁମାନେ ଗାନ କରିବେ ସେମାନେ ମଦ ତାଙ୍କର ମତୁଆଲା ହୋଇଯିବେ ସେହିଭଳି ଭାବରେ। ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେଉଁ ଗଜରାଜ ପ୍ରାର୍ଥନା କରୁଥିଲେ ଭଗବାନଙ୍କୁ, ସେଥିରେ ସେ କହୁଛନ୍ତି ଭଗବାନ ଗାୟନ୍ତି କ'ଣ ଆନନ୍ଦ ସମୁଦ୍ର ମଗ୍ନା, ଭଗବାନଙ୍କ ଗୁଣ ଯେଉଁମାନେ ଗାନ କରନ୍ତି ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇଯାଆନ୍ତି, ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇକରି ଭଗବାନ ଗୁଣ ଗାନ କରନ୍ତି, ଗାନରେ ଏଭଳି ଭାବରେ ରହିଛି ଆନନ୍ଦ ରହିଛି, ଆନନ୍ଦାମ ବୁଦ୍ଧିବର୍ଦ୍ଧନମ। ତେଣୁ ଏଠି ମଧ୍ୟ ନରୋତ୍ତମ ଦାସ ଠାକୁର କହିଲେ ମଦ କୃଷ୍ଣ ଗୁଣଗାନ, ଆମର ଯେଉଁ ମଦ ରହିଛି ଏଇଭଳି ଭଗବାନ ଗୁଣଗାନରେ ବା ଗୁଣ ଶ୍ରବଣରେ ଏ ମଦକୁ ବ୍ୟବହାର କରିପାରିବା, ଆମେ ଏଭଳି ଭାବେ ନିଶାଗ୍ରସ୍ତ ହୋଇଯିବା ଭୁଲିଯିବା କେତେ କଷ୍ଟ ରହିଛି ଭୌତିକ ଜାଗତରେ। ଧ୍ରୁବ ମହାରାଜ ସେଇଟା କହୁଛନ୍ତି, ଧ୍ରୁବ ମହାରାଜ ଭଗବାନଙ୍କୁ 12 ଶ୍ଳୋକରେ ଏ ବେଦର ସାର କଥା କହିଦେଇଛନ୍ତି, ସ୍ତୁତି କରିଛନ୍ତି, ଚତୁର୍ଦ୍ଦ ସ୍କନ୍ଧ 9 ଅଧ୍ୟାୟରେ ଏସବୁ ସ୍ତୁତି ରହିଛି। ଭଗବାନ ସେ ଭଗବାନ ହେଉଛନ୍ତି କିଏ ନା, ସିଏ ହେଉଛନ୍ତି କୃଷ୍ଣଗର୍ଭ ଭଗବାନ, ସିଏ କୃଷ୍ଣଙ୍କର ପୁତ୍ର ହୋଇକି ଆସିଥିଲେ ହରି, ସିଏ ଧ୍ରୁବ ମହାରାଜ ପାଖକୁ ଆସିଥିଲେ ସିଏ ଭଗବାନ, ଭଗବାନ ପ୍ରଥମେ ଯେଉଁ ଜନ୍ମ ହୋଇଥିଲେ କୃଷ୍ଣ ଏବଂ ସୁତପାଙ୍କ ଠାରୁ ଜନ୍ମ ହୋଇଥିଲେ, ତାପରେ ଆସିଲେ ବାମନ ଦେବ ରୂପରେ, ଏବଂ ତୃତୀୟ ଅବତାର ହେଉଛି ଭଗବାନ କୃଷ୍ଣ ରୂପରେ ଆସିଥିଲେ। ପ୍ରଥମେ ଯେଉଁ ଆସିଥିଲେ ପୃଷ୍ଣଗର୍ଭଙ୍କ ପୃଷ୍ଣଗର୍ ଗର୍ଭରେ ଆସିଥିଲେ, ସେ ଭଗବାନ ଧ୍ରୁବଙ୍କ ପାଖରେ ଉପସ୍ଥିତ ହୋଇଥିଲେ, ସେ ହରି। ତେଣୁ ଧ୍ରୁବ ମହାରାଜ ତାଙ୍କୁ ଯେଉଁ ସ୍ତୁତି କରିଥିଲେ 12 ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଇଛି ଚତୁର୍ଦ୍ଦଶ ସ୍କନ୍ଧ ନବମ ଅଧ୍ୟାୟରେ। ଇଏ ହେଉଛି ବେଦର ସାର ବୋଲି କୁହାଯାଇଛି। ସେଥିରେ ଏଇ ଗୋଟେ ଶ୍ଳୋକ ରହିଛି, ଭକ୍ତି ଓହୋ ପ୍ରଭତା ତୈମେ ପ୍ରସଙ୍ଗୋ ଭୂୟାଦ ଅନନ୍ତ ମହତା ମଳାଶୟାନା ଜେନା ଯଶୋ ଉର୍ବଣ ଉର୍ବସନ ଭବାଧି ନେଶ୍ୟେ ଭଗବତ ଗୁଣ କଥା ମୃତପାନ ମତ ମତ ମଦଟା ଏଇଭଳି ଭାବେ ଭଗବାନ ଗୁଣ କଥାରେ ମତ ହେଇଯିବେ ସେ। ତେଣୁ ସେ ପ୍ରାର୍ଥନା କରେ, ପ୍ରଭୁ ମୋତେ ଭକ୍ତି ପ୍ରଦାନ କରନ୍ତୁ, ଭକ୍ତି ମୁଁ ପ୍ରଭତାଙ୍କ ତୈମେ ପ୍ରସଙ୍ଗୋ, ଭଗବାନ ବିଷୟରେ ଯେଉଁଠି କଥା ହେଉଛି ସେଇଟା ସେଇ ମୋତେ ଶ୍ରବଣ କରିବାକୁ ସୁଯୋଗ ଦିଅନ୍ତୁ। ଭକ୍ତି ମୁଁ ପ୍ରଭତାଙ୍କ ତୈମେ ପ୍ରସଙ୍ଗ ଭୂୟାଦନନ୍ତ ମହତା ଅମଳାଶୟ ନାମ କାହାଠାରୁ ଶୁଣିବା, ଯେଉଁମାନେ ହୃଦୟ ଶୁଦ୍ଧ ରହିଛି ଶୁଦ୍ଧ ଭକ୍ତଙ୍କ ଠାରୁ ଆମେ ଶୁଣିବା ଅମଳାଶୟ ନାମ। ଏଇଟା କ'ଣ ହେବ ନା, ଯିଏ ଅନାଜସ ଉର୍ବଣ ଉର୍ବସନ ଭାବଦି, ଆମେ ଭୌତିକ ଜଗତରେ ଚିତା ଭାବରେ ଦଗ୍ଧିଭୂତ ହେଉଛେ, ସବୁବେଳେ ଆମର କଷ୍ଟ ରହିଛି, ବିଭିନ୍ନ ପ୍ରକାର କଷ୍ଟ ରହିଛି, କିନ୍ତୁ ଏ ଭଗବାନ କଥା ଶୁଣିଲେ ଏଭଳି ମତ ହେଇକି ରହିବେ, ସେ ଭୁଲିଯିବେ କେଉଁଠି କଷ୍ଟ। ଯେମିତି ସର୍ଜନରେ ସର୍ଜରୀ ମାନେ ସର୍ଜନ କରନ୍ତି, ସର୍ଜନ ମାନେ ସର୍ଜରୀ କରନ୍ତି, ଦେଇଦିଅନ୍ତି ଶୁଙ୍ଘେଇ ଦିଅନ୍ତି ତାଙ୍କୁ କ୍ଲୋରୋଫର୍ମ ନା କ'ଣ ଯେଉଁ ରହିଛି, ସେମାନେ ବେହୋସ ହେଇଯାଆନ୍ତି। ଶରୀରରେ ଅସ୍ତ୍ରୋପଚାର ହେଲେ ମଧ୍ୟ ସେମାନେ ଜାଣିପାରନ୍ତି ନାହିଁ କ'ଣ କଟାକଟି ହେଉଛି କ'ଣ ହେଉଛି, ମାନେ ଜାଣିପାରନ୍ତି ନାହିଁ, ଏଭଳି ବ୍ୟବସ୍ଥା। ସେହିଭଳି ଭଗବାନ କଥାରେ ଯେଉଁମାନେ ମତ ରହନ୍ତି ସେମାନେ ବୁଝିପାରିବେ ନାହିଁ ଭୌତିକ ଜଗତରେ ଏତେ କଷ୍ଟ ରହିଛି ବୋଲି, ନିଶ୍ଚୟ ଭଗବତ ଗୁଣ କଥା ଅମୃତ ପାନ ମତ। ଧ୍ରୁବ ମହାରାଜ ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରିଥିଲେ, ଏହିଭଳି ଭାବରେ ନିଯୁକ୍ତ କରିବ ଯଥା ତଥା, ଏଇସବୁ ଯେଉଁ ରହିଛି ଏଇଭଳି ଭାବେ ଯଥା ତଥା, ଯଥା ଯେଉଁଭଳି ଭାବରେ କରିବା କଥା ସେଇଭଳି ଭାବରେ ନିଯୁକ୍ତ କରିବା, ନହେଲେ ଆମକୁ ସେ ନେଇଯିବ ନର୍କକୁ ନେଇଯିବ, ଏଇସବୁ ରହିଛି। ତେଣୁ ବହୁତ ସତର୍କ, ଏଇ ଭକ୍ତି ଭକ୍ତିଭାବ ଭକ୍ତିର ରାସ୍ତାଟା ଭକ୍ତିର ମାର୍ଗଟା ରହିଛି, ବହୁତ କ୍ଷୀରସ ଧାର ସେ ବୋଲି କୁହାଯାଇଛି। ଏଇଟା ଉପନିଷଦରେ ଅଛି, ଅନ୍ୟ ଗୋଟେ ଉପନିଷଦରେ ଉତ୍ତିଷ୍ଠ ଜାଗ୍ରତ, ତମେ ଜାଗ୍ରତ ହୁଅ କ୍ଷୀରସ ଧାର, ଏଇ ଯେଉଁ ରହିଛି ଏ ଶ୍ଲୋକଟି ରହିଛି କେଉଁଥିରେ, ଇଏ ଯେଉଁ ଭକ୍ତି ମାର୍ଗ ରହିଛେ ଏ ଗୋଟେ କ୍ଷୀରର ଧାର ଭଳି, କ୍ଷୀର ରହିଛି, କ୍ଷୀରରେ ଆମେ କ୍ଷୀର ହେଉଛେ କ୍ଷୀର ହେଉଛେ, କିନ୍ତୁ ଠିକ୍ ଭାବରେ ଯଦି ବ୍ୟବହାର ନ କରାଯିବ ତାହେଲେ ସେ ଆମକୁ କାଟିଦେବ, ଲୋକ କାଟିଦେବ ରହି। ସେଇଭଳି ଭାବରେ ଏଇଟା ଉତ୍ତିଷ୍ଠ ଜାଗ୍ରତ ପ୍ରାପ୍ତ ବରା ନିବଦତ, ଏ ଗୋଟେ ଉପନିଷଦରେ ବୋଧ ଏଇଟି ରହିଛି। ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଇଏ ହେଉଛି ବହୁତ ଉନ୍ନତ ସ୍ଥିତି ଆମେ ପ୍ରାପ୍ତ ହେଇଛେ, ଉତ୍ତିଷ୍ଟ ଜାଗ୍ରତ ପ୍ରାପ୍ତ ବରା ନିବଦତ, ବରାନ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ବହୁତ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛେ, କ୍ଷୀରସ ଧାର ନିଶିତା ରହିଛି କ୍ଷୀର ଧାର ଭଳି, ଠିକ୍ ଭାବରେ ଯଦି ବ୍ୟବହାର ନ ହେବ ତାହେଲେ କଟିଯିବ, ଗୋଡ଼ କଟିଯିବ, ଏସବୁ କଟି ମୁଣ୍ଡ କଟିଯିବ, ବେକ କଟିଯିବ, ସେ ଏଇଟା କେଉଁଠି ରହିଛି ମୁଁ ପାଉନି ସେଇଟା, ଏସବୁ ରହିଛି। ତେଣୁ ଆମେ ସେଇଭଳି ଭାବରେ ବ୍ୟବହାର କରିବା, ଆମେ ମନୁଷ୍ୟ ଜନ୍ମ ବ୍ୟବହାର କରିବା ତାହେଲେ ଆମେ ଭଗବତ ଧାମକୁ ଚାଲିଯିବା। ତେଣୁ ଏଇ ରହିଛି, ଏଠି କୁହାଯାଉଛି ଯେ କ'ଣ ନା, ଏ ଶ୍ଳୋକରେ ବାଣ ଭଗବାନ ଆସି ପହଞ୍ଚିଗଲେ, ତାଙ୍କ କ୍ରୋଧ ଗତ ଶ୍ଳୋକରେ ଏଇଟା କ୍ରୋଧ ଯେଉଁ ଆସିଥିଲା ଏ କ୍ରୋଧରୁ ଏସବୁ ଆସିଗଲା। ତେଣୁ ସେ ସମାନ ସଂଖ୍ୟକ 12 ଅଖଣ୍ଡ ସୈନ୍ୟ ଆଣିକରି ଆସିଗଲେ, ବାହାରକୁ ଆସିଗଲେ ଯୁଦ୍ଧ କରିବା ପାଇଁ। ତେଣୁ ଏଠି କହୁଛନ୍ତି ଯେତେବେଳେ ଯୁଦ୍ଧ କରିବା ପାଇଁ ବାଣ ବାହାରିଲେ, ବାଣାର୍ଥେ ଭଗବାନ ରୁଦ୍ର, ଭଗବାନ ଶିବଜୀ ଭଗବାନ ବୋଲି କୁହାଯାଉଛି, କାହିଁକି ଭଗବାନ ବୋଲି କୁହାଗଲା ତା'ର ଅର୍ଥ ରହିଛି, ଆମ ଆଚାର୍ଯ୍ୟମାନେ କହିଛନ୍ତି ଶୁଣିବା ସେଇଟା, ବାଣାର୍ଥେ ଭଗବାନ ରୁଦ୍ର, ରୁଦ୍ର ଶବ୍ଦର ଅର୍ଥ କ'ଣ, ରୁଦ୍ର ଶବ୍ଦ ଅର୍ଥ ଶୁଣିବା ଆଚାର୍ଯ୍ୟମାନେ କହିଛନ୍ତି ଟିକାରେ, ରୁଦ୍ର ସସୁତ ପ୍ରମଥେ ରୁଦ, ସସୁତ କହିଲେ ଭଗବାନ ତାଙ୍କର ପୁତ୍ର କାର୍ତ୍ତିକେୟଙ୍କ ସହିତ ଆସିଲେ, ଦୁଇଜଣ ପୁତ୍ର ଅଛନ୍ତି କିନ୍ତୁ ଏକ ବଚନ ଏଠି କୁହାଯାଇଛି, ମାନେ ଜଣେ ଆସିଛନ୍ତି, ଦୁଇ ବଚନ କୁହାଯାଇ ନାହିଁ, ଗଣେଶ ଆସିନଥିଲେ, ଗଣେଶ ଆସିନଥିଲେ, କାର୍ତ୍ତିକେୟ ଆସିଥିଲେ, କାର୍ତ୍ତିକେୟ ହେଉଛନ୍ତି ସେ ଦେବତାମାନଙ୍କର ସେ ସେନାଧ୍ୟକ୍ଷ, ଭଗବତ ଗୀତାରେ ଭଗବାନ କହିଲେ କ'ଣ ଯେ ସେନାନୀ ନା ମହମ୍ ସ୍କନ୍ଦ, ସ୍କନ୍ଦ ହେଉଛନ୍ତି କାର୍ତ୍ତିକେୟ, ପାର୍ବତୀଙ୍କର ପୁତ୍ର, ଶିବଜୀଙ୍କର ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ। ତେଣୁ ଏଇଠି ଏକ ବଚନରେ କୁହାଯାଇଛି ମାନେ କେବଳ କାର୍ତ୍ତିକେୟ ଆସିଲେ, ରୁଦ୍ର ସସୁତ ପ୍ରମଥେଇ ଭୂତ, ପ୍ରମଥେଇ ଭୂତ ପ୍ରେତମାନେ ସବୁ ଆସିଲେ, ତାଙ୍କର ପ୍ରମଥ ନାଥ ହେଉଛନ୍ତି ଶିବଜୀ, ପ୍ରମଥ ନାଥ ଆମର ଜଗନ୍ନାଥ ଶ୍ଳୋକ ପାଠ କରାଯାଉଛି ନା, ପ୍ରମଥପତି ନାମ ଗୀତ ଚରିତ ପ୍ରମଥପତି, ସିଏ ଭୂତ ପ୍ରେତମାନଙ୍କର ମୁଖ୍ୟ ହେଉଛନ୍ତି ଶିବଜୀ, ଭୂତ ପ୍ରେତମାନ ମୁଖ୍ୟ ହେଉ ଶିବଜୀ। ଶିବଜୀ ଯେତେବେଳେ ଆବିର୍ଭାବ ହେଲେ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପ୍ରଥମେ ବ୍ରହ୍ମାଙ୍କର ପୁତ୍ର ଯାହା ଥିଲେ ଚାରି କୁମାର, ସନକ ସନାତନ ସନନ୍ଦନ ସନତ କୁମାର, କିନ୍ତୁ ବ୍ରହ୍ମା ଯେତେବେଳେ ତାଙ୍କୁ କହିଲେ ତୁମେ ପ୍ରଜା ସୃଷ୍ଟି କର, ସେ ମନା କରିଦେଲେ, ମନା କରିଦେଲେ। ତେଣୁ ତାଙ୍କର କ୍ରୋଧ ଯାହା ଥିଲା, ବ୍ରହ୍ମାଙ୍କର କ୍ରୋଧ ଯାହା ଥିଲା, ବ୍ରହ୍ମା ରଜଗୁଣରେ ଆସୁଛନ୍ତି, ତାଙ୍କର କ୍ରୋଧ ଯାହା ଥିଲା, କ୍ରୋଧ ଯେତେବେଳେ ଯାହା ହେଲା ସେତେବେଳେ ରୁଦ୍ର ଯାହା ହେଲେ ତାଙ୍କର ଚକ୍ଷୁରୁ ଚକ୍ଷୁ ଲାଲ ପଡ଼ିଗଲା। ତେଣୁ ତାଙ୍କର ସେଠି ରୁଦ୍ର ଯାହା ହେଲେ, ରୁଦ୍ର ଯାହା ହେଲେ ତାଙ୍କୁ ଏକାଦଶ ରୁଦ୍ର ବୋଲି କୁହାଯାଏ, ଏଗାରଟି ସ୍ଥାନ ଦିଆଗଲା, ଏସବୁ କଥା ବର୍ଣ୍ଣନା କରାଯାଇଛି। ବ୍ରହ୍ମା ତାଙ୍କୁ କହିଲେ ତୁମେ ପ୍ରଜା ସୃଷ୍ଟି କର, ତେଣୁ ରୁଦ୍ର ଯେତେବେଳେ ପ୍ରଜା ସୃଷ୍ଟି କଲେ ଏହିସବୁ ଭୂତ ପ୍ରତ୍ୟମାନ ସୃଷ୍ଟି କଲେ, ଭୂତ ପ୍ରତ୍ୟମାନେ ସଂସାରକୁ ଧ୍ୱଂସ କରିବା ପାଇଁ ଆରମ୍ଭ କରିଦେଲେ। ତେଣୁ ବ୍ରହ୍ମା ତାଙ୍କୁ କହିଲେ, ଶିବଜୀଙ୍କୁ କହିଲେ, ପୁତ୍ର ତୁମେ ଆଉ ବର୍ତ୍ତମାନ ପ୍ରଜା ସୃଷ୍ଟି କର ନା, ତୁମେ ବର୍ତ୍ତମାନ ତପସ୍ୟା କର। ତେଣୁ ଶିବଜୀ ତପସ୍ୟା କରୁଛନ୍ତି, ଏସବୁ କଥା ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ, ଏସବୁ କଥା ରହିଛି। ତେଣୁ ଏମାନେ ପ୍ରମଥେଇ ଭୂତ, ସେ ଭୂତ ପ୍ରତ୍ୟମାନେ ସବୁ ଆସିଗଲେ ବା ଶିବଜୀଙ୍କ ସହିତ, ଭଗବାନ ଶିବଙ୍କ ସହିତ ଆସିଗଲେ। ଆସିକରି ଭଗବାନ କିଭଳି ଆସୁଛନ୍ତି, ଆରୁହ୍ୟ ନନ୍ଦୀ ବୃଷଭଂ, ନନ୍ଦୀ ତାଙ୍କର ବାହନ ହେଉଛି ନନ୍ଦୀ, ଇଏ ହେଉଛି ବୃଷଭ, ବୃଷଭ ଜଣେ ନନ୍ଦୀ, ତାଙ୍କ ନାଁ ହେଉଛି ନନ୍ଦୀ। କିନ୍ତୁ ଆମର ଯେଉଁ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଆମେ ଯେଉଁ ଚିନ୍ତା କରୁଛେ, ବୃଷଭ କହିଲେ ତାଙ୍କର ଶକ୍ତି ନାହିଁ ଏସବୁ, ସେଭଳି ନୁହଁ, ଶିବଜୀଙ୍କ ବୃଷଭ କହିଲେ ଇଏ ଗୋଟେ ଉଡ଼ାଜାହାଜ, ଉଡ଼ାଜାହାଜ ଭଳି ବହୁତ ଶକ୍ତି ରହିଛି ନନ୍ଦୀଙ୍କର। ତେଣୁ ଏ ନନ୍ଦୀଙ୍କର ନନ୍ଦୀ ବୃଷଭଙ୍କ ଉପରେ ଆରୋହଣ କରିକିରି ଯୁଜୁତେ ରାମକୃଷ୍ଣ ଏଉ, ତେଣୁ ସେମାନେ ଯେଉଁ ଯାଦବ ସୈନ୍ୟ ରହିଛନ୍ତି ତାଙ୍କ ମୁଖ୍ୟ ହେଉଛନ୍ତି ରାମକୃଷ୍ଣ ଏଉ, ରାମ ଏବଂ କୃଷ୍ଣ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଗଲେ ଭଗବାନ ଶିବ। ଶିବଜୀ ହର ହରି ହରି ହର ମେଳନ ହୋଇଛି, ହରିହର ଯୁଦ୍ଧ ଚାଲୁଛି ଏଇଭଳି ଭାବେ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ରୁଦ୍ର ଶବ୍ଦର ଅର୍ଥ ହେଉଛି କ'ଣ, ରୁଦ୍ କହିଲେ ଭକ୍ତାନାମ ଦୁଃଖଂ ଦ୍ରାବୟତି ଇତି ରୁଦ୍ର। ରୁଦ୍ର ଶବ୍ଦର ଅର୍ଥ ହେଉଛି ଭକ୍ତମାନଙ୍କର ଯେଉଁ ରୁଦ୍ ବା ତାଙ୍କର ଯେଉଁ କ'ଣ ଦୁଃଖ ରହିଛି ଏଇଟାକୁ ଯିଏ ଦୂର କରନ୍ତି ସେ ହେଉଛି ରୁଦ୍ର। ସେଥିପାଇଁ ଭଗବାନ ଶବ୍ଦ ବ୍ୟବହାର କରାଗଲା, ଆଚାର୍ଯ୍ୟମାନେ ବହୁତ ପ୍ରକାର ସୁନ୍ଦର ଭାବରେ କହିଛନ୍ତି, ଆର ଶ୍ଳୋକରେ ଟୀକା ଦେଇଛନ୍ତି। ତେଣୁ ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ କହିଲେ ଭକ୍ତବତ୍ସଳ ଇତି ଭାବ। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଶିବ ଆସୁଛନ୍ତି ଦେଖୁଛନ୍ତି, ସେ ଶିବ ଆସୁଛନ୍ତି ନନ୍ଦୀରେ ବସିକିରି, ବୃଷଭ ନନ୍ଦୀ ବୃଷଭ ବସିକିରି ଆସୁଛନ୍ତି ଯୁଦ୍ଧ କରିବେ ଭଗବାନ ସହିତ, ଭଗବାନ ଭକ୍ତଙ୍କ ଭିତରେ ଯୁଦ୍ଧ ହେଉଛି କ'ଣ କହିବା, ଭଗବାନ ଭକ୍ତଙ୍କ ଭିତରେ ଯୁଦ୍ଧ ହୁଏ ସେତେବେଳେ ଭଗବାନ ହାରିଯାଆନ୍ତି, ଭଗବାନ ହାରିଯାଆନ୍ତି ଭକ୍ତ ଜିତିଯାଏ। ଏବେ ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ବୁଭାଓ ଭଗବାନ କୃଷ୍ଣ ସୀତାମାନଂ ପରାଜିତ, ସୀତାମ ପାଖରେ ପରାଜିତ ହୋଇଗଲେ ଭଗବାନ। ଏବଂ ଭାଗବତ ମଧ୍ୟ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି କିଭଳି ଭଗବାନ ତାଙ୍କ ଭକ୍ତଙ୍କ ପାଖରେ ହାରିଯାଆନ୍ତି, ସେ କହୁଛନ୍ତି ଜ୍ଞାନୀ ପ୍ରୟାସମ ମୋଦପାଶ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାତାମ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭେ ଯେ ପ୍ରାୟସୋ ଜିତୋ ଜିତୋ ପ୍ରେଷିତ ତ୍ରିଲୋକ୍ୟା। ଭଗବାନ ହେଉଛନ୍ତି ତ୍ରିଲୋକର ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ, କିନ୍ତୁ ଭକ୍ତ ଭଗବାନଙ୍କୁ ଜିତିଯାଆନ୍ତି। ଏଇ କଥାଟି ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଗୋଦାବରୀ ନଦୀ ତଟରେ ରାୟ ରାମାନନ୍ଦଙ୍କ ସହିତ ସେସବୁ ଆଲୋଚନା ହେଉଛି, ମହାପ୍ରଭୁ ହେଉଛନ୍ତି କୃଷ୍ଣ ଏବଂ ରାୟ ରାମାନନ୍ଦ ହେଉଛି ଅର୍ଜୁନ, ଭଗବତ ଗୀତାରେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଲେ, ଆଉ ବର୍ତ୍ତମାନ କୃଷ୍ଣ ପଚାରୁଛନ୍ତି ଅର୍ଜୁନକୁ, ଅର୍ଜୁନ ଆମକୁ ଏତେ ଜ୍ଞାନ ପ୍ରଦାନ କର, କ'ଣ ସାଧ୍ୟ ସାଧନ ଆମର ଲକ୍ଷ୍ୟ କ'ଣ ଏବଂ ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ ସାଧନ। ତେଣୁ ଏହି ପ୍ରସଙ୍ଗରେ ବହୁତ କଥା କୁହାଯାଇଛି। ତା ଦେହରେ ଏଇ ଗୋଟେ ଶ୍ଳୋକ ଯେତେବେଳେ କହିଲେ ରାୟ ରମାନନ୍ଦ ମହାପ୍ରଭୁ କହିଲେ ଏ ହଏ କଳିଯୁଗରେ ଆମେ ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା। କ'ଣ ସେଇଟା ନା ଜ୍ଞାନୀ ପ୍ରୟାସ ମୋଦପାସ୍ୟ। ଆମେ ଭଗବାନଙ୍କୁ ନିଜ ଜ୍ଞାନରେ ଜାଣିପାରିବା ନାହିଁ, ସେଇଟାକୁ ଏଇଟାକୁ ତ୍ୟାଗ କରିବା, ଜ୍ଞାନ ପ୍ରୟାସ ଚେଷ୍ଟା ତ୍ୟାଗ କରିକିରି ନମନ୍ତ ହେବ। ବହୁତ ନମ୍ରତା ସହିକାରେ ଜୀବନ ସନ୍ମୁଖରେ ତା ଭବତୀୟ ବାର୍ତ୍ତାମ ଭଗବାନ ମୁଖରୁ ଭଗବାନ କଥା ଶୁଣିବେ, ଭଗବାନ ଭକ୍ତଙ୍କ ମୁଖରୁ ସନ୍ମୁଖରେ ତା ସତ କହିଲେ ଭଗବାନ ଭକ୍ତଙ୍କ ମୁଖରୁ ଯଦି ଭଗବାନ ବାର୍ତ୍ତା ଶୁଣିବା, ଏ ବାର୍ତ୍ତା ଆମେ ଗତକାଲି କହିଥିଲେ ବାର୍ତ୍ତା ବିଷୟରେ, ଇଏ ମୋତେ ବାର୍ତ୍ତା ଭଗବାନ ବାର୍ତ୍ତା ସନ୍ମୁଖରେ ଭବତୀୟ ବାର୍ତ୍ତା ସ୍ଥାନେ ସ୍ଥିତା, ସେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, କିନ୍ତୁ ଶ୍ରୁତିଗତାଂ ତନୁବାଂ କାୟ ମନୋବାକ୍ୟରେ ଶ୍ରବଣ କରିବେ। କାୟ ମନୋବାକ୍ୟରେ କେମିତି ଶ୍ରବଣ କରିବେ, ଆମେ କହିଥିଲୁ ଏଇଟା କେମିତି ଶ୍ରବଣ କରିବେ, ଆଚାର୍ଯ୍ୟମାନେ କହିଛନ୍ତି ଏଇଟା କାୟରେ କେମିତି ଶ୍ରବଣ କରିବା, ଶରୀର ଦ୍ୱାରା, କର୍ଣ୍ଣଟା ଗୋଟେ ଶରୀର ମାନେ ଅଙ୍ଗ, କିନ୍ତୁ ଶରୀର ଦ୍ୱାରା କେମିତି ଶ୍ରବଣ କରିବା ନା ଯିଏ କଥା କହିବେ ତାଙ୍କୁ ସମ୍ମାନ ପ୍ରଣାମ କରିବା ଇତ୍ୟାଦି ଏସବୁ କରିବା, ଏବଂ ମନରେ ମଧ୍ୟ ଚିନ୍ତା କରିବା କେମିତି ଭଗବାନ ବିଷୟରେ ଯାହା କୁହାଯାଉ ସେଇଟାକୁ ଚିନ୍ତା କରିବା, ଏବଂ ବାକ୍ୟରେ ତାଙ୍କୁ ପ୍ରଶଂସା କରିବା ବା ତାଙ୍କର ଗୁଣଗାନ କରିବା, ତାଙ୍କୁ ପ୍ରଶଂସା ତାଙ୍କୁ ସ୍ତୁତି କରିବା, ତାହେଲେ ଏଇଭଳି ଭାବରେ ଯେଉଁମାନେ ଶ୍ରବଣ କରିବେ ଯଦିଓ ଭଗବାନ ହେଉଛନ୍ତି ଅଜିତ ସେ ତାଙ୍କୁ ଜିତିଯିବେ। କିନ୍ତୁ ଏ ଲୀଳାରେ ଆମେ ଦେଖିବା ଭଗବାନ ଜିତିଲେ ନାହିଁ, ଭକ୍ତ ହରି ହର ଶିବଜୀ ଆସିଛନ୍ତି, ଶିବଙ୍କ ପାଖରୁ ସେ ହାରିଲେ ନାହିଁ, ଶିବ ହାରିଗଲେ। ଭଗବାନ ଏ ଲୀଳାଟି ରହିଛି, ଭକ୍ତ ସାଧାରଣତଃ ଭଗବାନ ଜିତିଯାଏ କିନ୍ତୁ ଏଠି ଭଗବାନଙ୍କୁ ଜିତିପାରିଲେ ନାହିଁ, କାହିଁକି ଏଠି ଅଲଗା କାରଣ ରହିଛି, ଏଠି ବାଣସୁର ପ୍ରସଙ୍ଗ ରହିଛି। ତେଣୁ ଭଗବାନ ଶିବଜୀଙ୍କ ସହିତ କ'ଣ ଯୁଦ୍ଧ କରିବେ, ଏଠି ଶିବଜୀ କହିଲେ ଭଗବାନ ରୁଦ୍ର ବୋଲି କୁହାଯାଇଛି ନା, କୌଣସି ଶ୍ଳୋକ ବାଣାର୍ଥେ ଭଗବାନ ରୁଦ୍ର, ବାଣ ପାଇଁ ଭଗବାନ କହିଲେ ଭକ୍ତବତ୍ସଳ, ଏ ଭଗବାନଙ୍କର ଗୁଣ ରହିଛି, ଭକ୍ତବତ୍ସଳତା ରହିଛି, ଭକ୍ତବତ୍ସଳତା ଏକା ତୋ ଭକତ ଜୀବନ, ଜାଣିଛ କି ତ ବୁଲିପାରିବ, ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତେଣ ସବୁ ରହିଛି ଭଗବାନଙ୍କ ପାଇଁ, ଭକ୍ତଙ୍କ ପାଇଁ ସବୁ କାର୍ଯ୍ୟ କରୁଛନ୍ତି ଭଗବାନ। ସାଲବ୍ୟ ଭକ୍ତ ସାଲବ୍ୟଙ୍କର ଇଏ ରଚନାଟି ରହିଛି, ଏଭଳି ଭଗବାନ କହିଲେ ଭକ୍ତବତ୍ସଳ, ଭଗବାନ କୁହାଯାଏ ନାହିଁ ଜ୍ଞାନବତ୍ସଳ କର୍ମବତ୍ସଳ ଏସବୁ କୁହାଯାଏ ନାହିଁ, ଭକ୍ତବତ୍ସଳ ଯାହାର ଭକ୍ତି ରହିଛି ଭଗବାନ ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇଯାଆନ୍ତି, ଭକ୍ତବତ୍ସଳ ସିଏ। ତେଣୁ ଏହିଭଳି ଭାବରେ ବହୁତ ଟିକା ସବୁ ରହିଛି, ଆମର ସମୟ ହୋଇଗଲା, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା, ଭଲ କୀର୍ତ୍ତନ କର, ଏଇଟାକୁ ଦିଅ ତାଙ୍କୁ, ଏଇଟା ଦିଅ ମାଇକ୍ଟା ଦିଅ ବୋଲି ଅଛି କୀର୍ତ୍ତନ କରି, ଭଲ ତମେ ବୋଲ ତ ବସ ଦେବେ, ବୋଲ ମହାମନ୍ତ୍ର ବୋଲ କୀର୍ତ୍ତନ କର। ସେଇଟା ମାଇକ୍ଟା ଦେଇଦେ, ମାଇକ୍ଟା ଦେଇ।